श्रीमद्भागवतम दशम स्कंद 49 अध्याय श्लोक 22। अधर्मोपचितं वीतं आहरन्त्यन्यल्पमेधसा संबोधनीयापदेशे जड़ानीव जड़ोकसः अधर्मोपचितं वीतं हरन्त्यन्यल्पमेधसा संबोधनीयापदेशे जड़ानीव जड़ोकसः अधर्मोपचितं वीतं संबोधनीयापदेशे जड़ानीव जड़ोकसः अधर्मोपचितं वीतं संबोधनीयापदेशे जड़ानीव जड़ोकसः अधर्मोपचितं वीतं हरन्त्यन्यल्पमेधसा संबोधनीयापदेशे जड़ानीव जड़ोकसः। हरे कृष्णा कृष्ण भक्त स्वजन बंधु मातृबृंद आप मान गए आम भागवत कथा को स्वागत जनाचु तेणु ये जो आम कथा चलती 49 अध्याय कथा यहाँ अधा जो रही 90 अध्याय यू अंतिम मानने अधार यहाँ हूँ अंतिम स्वाध्याय तार 50 अध्याय द्वितीय अध्याय आरंभ हो तेणु ये जो श्लोक कहते जो कथा कहते आमर अक्रूर अक्रूर भगवान संदेश जहाँ कह धृतराष्ट्र को ये भाव से व्यवहार करेंगे धर्मचित व्यवहार करेंगे तेणु आ पूर्व सब कहीकि बर्तमान कहते आ पूर्व श्लोक कहते एक प्रश्रियत जंतु एक एक प्रलियते आमे जो वर्तमान शरीर रही कि आम भावे आम शरीर आई आम पिता पुत्र कन्या इत्यादि सब रही महाभारत थे कि आम कहीं गोटे कन्या विषय विशेष कहीं खबर पाऊना जय दत्त विवाह करते खाली ये जानचु कि कौन सब तरह विषय वर्णना कराई बा शुणी आम शुणीना कि जहाँ भी हो पुत्र कन्या सब अच्छा थे धृतराष्ट्र 100 पुत्र गोटे कन्या आ गोटे पुत्र गोटे दासी ठाकुर से प्राप्त होते यही भाव में 101 पुत्र एवं गोटे कन्या मुझे ब्रह्मपुर गोटे अडिट जा सेंट्रल स्कूल से कथ कहला जान से झील पिलाटे कहला हाँ तर आ गोटे पुत्र था 101 तेणु ये जो रही ये जो आमे एकुटिया आसुचे आमर कर्मफल अनुसार आम आसुचे एक प्रश्वेत जंतु जंतु कहले 84 लक्ष प्रकार जीव जो रही मनुष्य गोटे उन्नत जन्म प्राप्त किंतु मनुष्य जन्म प्राप्त होकर सी पशु भले रहा सी गोटे जंतु जंतु ठार अधिक कुछ नुह से तेणु जहाँ हो जड़े जो जन्म नौकर कर्मफल अनुसार जो जन्म नौ एक प्रसूति पूर्व जन्म भागवत वर्णना कर तृतीय स्कंद 31 अध्याय 1 नंबर श्लोक कहुई कर्मण कर्मणा दैवनेत्रेण जंतुर्देहोपत्ये ଆମେ ଯେଉଁଭଳି ଭାବରେ କର୍ମ ଆମେ ଏଇ ଯେଉଁ ବର୍ତ୍ତମାନ ଜନ୍ମ ପାଇଛେ ଆମେ କେମିତି ପାଇଲେ ଏଇଟା ଏଇ ଜନ୍ମ ପାଇଲେ କେମିତି ପାଇଲେ ପୂର୍ବ କର୍ମଫଳ ଅନୁସାରେ ସବୁ ପାଇଛେ ଏଇ ଶରୀରଟି ପାଇଛେ କର୍ମଣା ଦେବ ନେତ୍ରଣ ଯନ୍ତ୍ର ଦେହ ପ୍ରତ୍ୟେ ସ୍ତ୍ରିୟା ପ୍ରବିଷ୍ଟ ଉଦରଂ ପୁରୁଷରେ ଏତ କଣାଶ୍ରୟେ ପିତାଙ୍କର ବୀର୍ଯ୍ୟକୁ ଆଶ୍ରୟ କରିକି ମାଆଙ୍କ ଗର୍ଭକୁ ଆସୁଛେ କର୍ମଫଳ ଅନୁସାରେ ସବୁ ବ୍ୟବସ୍ଥା କରାଯାଇଛି ଆମେ ସମସ୍ତେ ଆମେ ପୂର୍ବ କର୍ମଫଳ ଅନୁସାରେ ଏ ଜନ୍ମ ପ୍ରାପ୍ତ ହୋଇଛେ ତେଣୁ ଏକ ଅନୁଭୂତେ ସୁକୃତମ ଏକ ଏବ ଚତୁଷ୍କୃତମ ଆମେ ଯେଉଁଭଳି ଭାବରେ ପୁଣ୍ୟ କାର୍ଯ୍ୟ କରିବା ତା'ର ଫଳ ଆମେ ଭୋଗ କରିବା ଏବଂ ଯଦି ପାପ କାର୍ଯ୍ୟ କରିବା ତାହେଲେ ଆମର ତା'ର ଫଳ ମଧ୍ୟ ଆମେ ଭୋଗ କରିବା ଆଉ ସାଧାରେ ଆଉ କେତେଟା ଏସବୁ ସବୁ ରହିଛି ତତ୍ତ୍ୱ ସବୁ ରହିଛି ଆମେ ଆଲୋଚନା କରିବା ନାହିଁ ଗତକାଲି ଏଇଟା ଆଲୋଚନା ହୋଇଯାଇଛି ତେଣୁ ଯାହା ବି ହଉ ସାଧାରଣତଃ ଏଇଟା ରହିଛି ନିୟମ ଯେ ଆମେ ଯେଉଁଭଳି ଭାବରେ କାର୍ଯ୍ୟ କରିବା ସେଭଳି ଭାବରେ ଫଳ ପୂରଣ ପ୍ରାପ୍ତ ହେବା ତେଣୁ ସୁକୃତ ଏବଂ ଦୁଷ୍କୃତ ଦୁଇଟି ଜିନିଷ ରହିଛି ସୁକୃତ କହିଲେ ପୁଣ୍ୟ କାର୍ଯ୍ୟ ଦୁଷ୍କୃତ କହିଲେ ପାପ କାର୍ଯ୍ୟ ତେଣୁ ସାଧାରଣ ଧର୍ମରେ ଏଇସବୁ କଥା ସବୁ ରହିଛି ଯେଉଁ ରହିଛି ଏଇ ତାପରେ ସ୍ୱତନ୍ତ୍ର ଅଧର୍ମ ପଚିତଂ ବିତମ ଧର୍ମ ଅର୍ଥ କାମ ମୁଖ୍ୟ ଏଇ ଦୁଇ ଚାରୋଟି ଜିନିଷ ଯେଉଁ ରହିଛି ଏ ଧର୍ମ ଧର୍ମ ଯଦି ଧର୍ମ ଠିକ୍ ଭାବରେ ଧର୍ମ କାର୍ଯ୍ୟ କରାଯିବ ତାହେଲେ ଯେଉଁ ଧନ ଆସିବ ସେଇଟା ଧର୍ମ ପଚିତ କିନ୍ତୁ କେତେଜଣ ଲୋକ ଜାଣୁଛନ୍ତି ଧର୍ମ କ'ଣ ଅଧର୍ମ କ'ଣ କେତେଜଣ ଜାଣୁଛନ୍ତି ଅଧର୍ମ ପଚିତଙ୍କ ବିତମ ପ୍ରାୟ ଲୋକମାନେ ଅଧର୍ମ ଅଧର୍ମ ହିଁ କରିକିରି ଧନ ରୋଜଗାର କରୁଛନ୍ତି ଆମେ ପଢ଼ୁଥିଲୁ ପିଲାଦିନେ ଆମ ସ୍କୁଲ ପଢ଼ା ହଉଥିଲା ଓଡ଼ିଆରେ ଗୋଟେ କଥା ରହିଛି ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ ଅଧର୍ମ ବିତ୍ତ ଅଧର୍ମ ବିତ୍ତ ବଢ଼େ ବହୁତ ବଢ଼ିଯିବ କିନ୍ତୁ ଗଲାବେଳେ ସବୁ ମୂଳ ସହିତ ଚାଲିଯିବ ଏଠି ସେ କଥା କୁହାଯାଉଛି ଓଡ଼ିଆରେ ଯାହା ଶୁଣୁଥିଲେ ଢଗ ଏସବୁ ରହିଛି ଏଠି ମଧ୍ୟ ଶାସ୍ତ୍ରରେ ମଧ୍ୟ ରହିଛି ଅଧର୍ମ ପଚିତଂ ବିତ୍ତମ ପ୍ରାୟ ଲୋକମାନେ ଜାଣନ୍ତି ନାହିଁ ଅଧର୍ମ ନୂନଂ ପ୍ରମତେ କୃତେ ବିକର୍ମ ଅଧର୍ମ କାହିଁକି ସେମାନେ କରୁଛନ୍ତି ନା ଯତ୍ ଇନ୍ଦ୍ରିୟ ପ୍ରୀତି ଆପଣତି ଇନ୍ଦ୍ରିୟ ପ୍ରୀତି ପାଇଁ ଆଉ ସେମାନେ ଚିନ୍ତା କରନ୍ତି ନାହିଁ ଏଇଟା କେଉଁଟା ଧର୍ମ କେଉଁଟା ଅଧର୍ମ କିଛି ଚିନ୍ତା କରନ୍ତି ନାହିଁ ଇନ୍ଦ୍ରିୟ ପ୍ରୀତି ପାଇଁ ପିଲା ପିଲା ଛୁଆମାନଙ୍କୁ ପାଳନ କରିବା ପାଇଁ ମଧ୍ୟ ସେଇଟା ଗୋଟେ ଇନ୍ଦ୍ରିୟ ପ୍ରୀତି ଏକ୍ସଟେଣ୍ଡେଡ଼୍ ଇନ୍ଦ୍ରିୟ ଏକ୍ସଟେଣ୍ଡେଡ଼୍ ମାନେ କ'ଣ ସମ୍ପ୍ରସାରିତ ଇନ୍ଦ୍ରିୟ ଇନ୍ଦ୍ରିୟମାନଙ୍କ ପ୍ରୀତି ପାଇଁ ସବୁ କରୁଛନ୍ତି ନୂନଙ୍କ ପ୍ରମତ କୃତି ବିକାର ଯଦି ଇନ୍ଦ୍ରିୟ ପ୍ରୀତି ନ ସାଧୁ ମାନେ ଯଦି ଆତ୍ମନୟମ ଏ ପ୍ରଥମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଋଷଭଦେବ ଯିଏକି ଜଣେ ଭଗବାନଙ୍କର ଅବତାର ସିଏ କହୁଛନ୍ତି ସେମାନେ ସାଧୁ ନୁହନ୍ତି ତେଣୁ ଅଧର୍ମ ପ୍ରାୟ ସବୁ ଅଧର୍ମ ଭାବରେ ବିଭିନ୍ନ ପ୍ରକାର ସବୁ ଟଙ୍କା ଧନ ରୋଜଗାର ବିତ୍ତ ବିତ୍ତ ରୋଜଗାର କରୁଛନ୍ତି ଅଧର୍ମ ଭାବରେ ଅଧର୍ମ ପଚିତଙ୍କ ବିତ୍ତଙ୍ଗ ହରନ୍ତି ଅନ୍ୟ ଅଳ୍ପମେୟ ଦେଶ ଅଳ୍ପମେୟ ଦେଶ ଅଳ୍ପମେୟ ଦେଶ ତାଙ୍କର ଅଧର୍ମ ଭାବରେ ସେମାନେ ସବୁ ଧନ ରୋଜଗାର କରିବେ ଅଳ୍ପମେୟ ଦେଶ ସେମାନେ ବୁଦ୍ଧିହୀନ ବୁଦ୍ଧି ଯଦି ଥାଆନ୍ତା ତାଙ୍କର କାହିଁକି ଅଧର୍ମରେ ଧନ ବ୍ୟବହାର କରିବେ କାହିଁକି ରୋଜଗାର କରିବେ ଅଳ୍ପମେୟ ଦେଶ ଭଗବତ ଗୀତାରେ ଭଗବାନ କହିଲେ କାମେ ସ୍ତେ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା ତନ୍ତ ନିୟମ ପ୍ରକୃତି ନିୟମ ଏସବୁ ଯେଉଁ ରହିଛନ୍ତି ଯେଉଁମାନେ କେଉଁମାନେ ଅଳ୍ପମେୟ ଦେଶ ଭଗବତ ଗୀତାରେ ଭଗବାନ କହିଲେ ସେଇମାନେ ଅଳ୍ପମେୟ ଦେଶ ଯେଉଁମାନେ କ'ଣ ନା ଯେପି ଅନ୍ୟ ଦେବତା ବକ୍ତା ଜଗନ୍ତେ ସଧ୍ୟାନତା ତେପି ମାଆ ବି କୁହନ୍ତୁ ଜଗନ୍ତି ଅଭିଧିପୂର୍ବକମ୍ ଏ ଶ୍ଳୋକଟି କେଉଁଥିରେ ଅଛି ଏଇଟା ମନେ ପଡ଼ୁନି ଅଳ୍ପମେୟ ଦେଶ ଅନ୍ତବତୁ ଫଳନ୍ତି ଏସାଂ ତଦ୍ଭବତୀ ଅଳ୍ପମେୟ ଦେଶାଂ ଯେଉଁମାନେ ଦେବତାମାନଙ୍କୁ ପୂଜା କରନ୍ତି କାହିଁକି ପୂଜା କରନ୍ତି ଦେବତାମାନଙ୍କୁ ପୂଜା କରନ୍ତି କାରଣ କାମେ ସ୍ତେ ଉଚ୍ଚ ଜ୍ଞାନ ତାଙ୍କର ବିଭିନ୍ନ ପ୍ରକାର କାମନା ରହିଛି ଆମେ ସମସ୍ତଙ୍କ ପ୍ରକାର କାମନା ରହିଛି ବୋଲି ଆମେ ଶରୀର ପ୍ରାପ୍ତ ହୋଇଛେ ଆମେ ଯଦି କାମନା ଶୂନ୍ୟ ହୋଇଯାଇଥାନ୍ତା ତାହେଲେ ଆମେ ଗତ ପୂର୍ବ ଜନ୍ମଟାରେ ଅନ୍ତିମ ଜନ୍ମ ହୋଇଥାନ୍ତା ଅନ୍ତିମ ଶରୀର ହୋଇଥାନ୍ତା ଭଗବାନଙ୍କ ସ୍ମରଣ କରି ଭଗବତ ଧାମକୁ ଯାଇଥାନ୍ତେ କିନ୍ତୁ ଆମର କାମନା ପୂର୍ଣ୍ଣ ହୋଇପାରିଲା ନାହିଁ ଜଞ୍ଜଙ୍ଗ ବା ବି ସ୍ମରଣ ଭାବଂ ତେଜନ୍ତି କଳେବରଂ ଧାମ ଧାମ ଏମିତି କହୁଛ ସଦା ତଦ୍ଭାବ ଭାବିତ ଭଗବତ ଗୀତା ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ ମୃତ୍ୟୁ ସମୟରେ ଆମେ କିଛି ଚିନ୍ତା କରୁଥିବା ମୋତେ ଜଣେ ପ୍ରଶ୍ନ ପଚାରିଲେ ଯଦି ମୃତ୍ୟୁ ସମୟରେ ସେ କମା ଷ୍ଟେଜ୍ ହେଇଗଲା କ'ଣ ତା'ର ହେବ, କ'ଣ ହେବ ତା'ର ଅବସ୍ଥା? ତେଣୁ ଜଞ୍ଜନ ଭାବି ସ୍ମରଣ ଭାବନ, କିଛି ନା କିଛି ଆମେ ସ୍ମରଣ ହେଉଥିବ, ଆଉ ଯଦି ମଧ୍ୟ ସ୍ମରଣ ନ ହେଇଛି ମାନେ ଆମେ କିଛି କାମ କରୁନାହିଁ ମାଇଣ୍ଡ, ଆମେ ମୁଣ୍ଡ ମାନେ କିଛି ସ୍ମରଣ ହେଇନାହିଁ, ନହେଲେ କ'ଣ ଅଛି? ତା ପୂର୍ବରେ କିଛି ନା କିଛି ସ୍ମରଣ କରିଥିବ ନା, ସେଇଟା ଲାଷ୍ଟ ସ୍ମରଣ, ଋତୁସାର ଛାଡ଼ିବା ପୂର୍ବରୁ ସେଇଟା ଲାଷ୍ଟ ସ୍ମରଣ, ସେଇ ଅନୁସାରେ ସେ ଶରୀର ପ୍ରାପ୍ତ ହେବ। ଜଞ୍ଜନ ଭାବି ସ୍ମରଣ ଭାବଂ ତେଜନ୍ତନ୍ତି କଳେବର, ମନ୍ତ ଅନ୍ତ ସମୟରେ କଳେବର ସର୍ବ ତ୍ୟାଗ କରିବେ, ତମ ତମ ବି କମ ତମ ଏବ ସେଇଭଳି ଭାବରେ, ଯେଉଁଭଳି ଭାବରେ ଚିନ୍ତା କରିବେ ଜଡ଼ ଭରତ, ଭରତ ମହାରାଜ ଏତେ ଉନ୍ନତ ଥିଲେ, ଯାହାଙ୍କ ନାମରେ ଏ ପୃଥିବୀର ନାମ ହେଇଥିଲା ଭରତ, ଭାରତବର୍ଷ, ଏତେ ଉନ୍ନତ ସ୍ଥିତିରେ ଥିଲେ, ଭଗବାନଙ୍କର ଯେତେବେଳେ ଧ୍ୟାନ କରୁଥିଲେ ଶରୀରରେ ତାଙ୍କ ପୁଲକ ଜାତ ହେଉଥିଲା, ଚକ୍ଷୁରେ ଲୋତକ ନିର୍ଗତ ହେଉଥିଲା, ଶରୀରରେ ଶିହରଣ ଜାତ ହେଉଥିଲା, ଏଭଳି ଭାବରେ ରହିଛି କଥା। କିନ୍ତୁ ଦେଖ ଏତେ ଉନ୍ନତ ସ୍ଥିତିକୁ ଯାଇକରି ମଧ୍ୟ ମୃତ୍ୟୁ ସମୟରେ ହରିଣ ଚିନ୍ତା କଲେ, ପୁଣି ପରଜନ୍ମରେ ଗୋଟେ ହରିଣ ପାଇଲେ, ହରିଣ ଜନ୍ମ ପାଇଲେ। ତେଣୁ ଯେଉଁଭଳି ଭାବରେ ଆମେ ଚିନ୍ତା କରିବା ସେହିଭଳି ଭାବରେ ପରଜନ୍ମ ନିର୍ଦ୍ଧାରିତ ହେଇଯିବ। ଭଗବାନ ବ୍ୟବସ୍ଥା କରିଛନ୍ତି, ଭଗବାନ ବ୍ୟବସ୍ଥାରେ କିଛି ଏପଟ ସେପଟ ହେଇପାରିବ, ଭଗବାନ କରିଛନ୍ତି ଯେଉଁଭଳି ଭାବରେ ଚିନ୍ତା କରି, ସେଥିପାଇଁ ଆମେ ଚିନ୍ତାକୁ ବଦଳିବାକୁ ପଡ଼ିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଅଭ୍ୟାସ ଅଭ୍ୟାସ କଲେ ସବୁ ହାବିଟ୍ ଇଜ୍ ଦ ସେକେଣ୍ଡ ନେଚର ବୋଲି କୁହାଯାଏ, ନା କ'ଣ ଏମିତି ଗୋଟେ ରହିଛି, ଆମେ ଯଦି ଅଭ୍ୟାସ କରୁଥିବେ ସେଇଟା ଗୋଟେ ନେଚରରେ ପରିଣତ ହେଇଯିବ ଅଭ୍ୟାସ। ତେଣୁ ଏଇ ଅଭ୍ୟାସ କରିବା ମାତ୍ରେ ଯେଉଁ ରହିଛି ଅନ୍ତିମ ସମୟରେ ଆମର ଭଗବାନଙ୍କ ସ୍ମରଣ ଆସିପାରେ, ଆମେ କହିପାରିବାନି ଅଭ୍ୟାସ କରୁଛନ୍ତି ଭଗବାନ ସ୍ମରଣ ଦେବେ, କାହିଁକିନା ଭଗବାନ ହେଉଛନ୍ତି ଅଲ୍ଟିମେଟ୍ କଣ୍ଟ୍ରୋଲର। ଭଗବତ ଗୀତା 15:15 କହୁଛନ୍ତି, ମତ ସ୍ମୃତି ଜ୍ଞାନମ ଅପହନଞ୍ଚ, ଆମର ଯେଉଁ ମୃତ୍ୟୁ ସମୟରେ ଯେଉଁ ସ୍ମୃତି ଆସିବ ସେଇଟା ଭଗବାନ ପ୍ରଦାନ କରିବେ, ନହେଲେ ଆମ ମନକୁ ଆସିଯିବ ନାହିଁ, ସ୍ମୃତିଟା କଣ୍ଟ୍ରୋଲ, ସବୁକିଛି ଭଗବାନ କଣ୍ଟ୍ରୋଲ କରୁଛନ୍ତି, ତେଣୁ ସ୍ମୃତି ମଧ୍ୟ ଭଗବାନ କଣ୍ଟ୍ରୋଲ କରିବେ। ଏତେ ଉନ୍ନତ ସ୍ଥିତିରେ ଥିଲେ ଜଡ଼ଭରତ, ଜଡ଼ଭରତ ସେତେବେଳେ ତ ନଥିଲେ, ଭରତ ମହାରାଜ ଥିଲେ, କିନ୍ତୁ ଅନ୍ତିମ ସମୟରେ ମୃଗ ବିଷୟରେ ଚିନ୍ତା କଲେ, ପରଜନ୍ମ ପାଇଲେ ସେ କ'ଣ ଗୋଟେ ମୃଗ ହେଇଗଲେ, ମୃଗ ହେଇଗଲେ। ତେଣୁ ଅଳ୍ପମେଧସ ବିଭିନ୍ନ ପ୍ରକାର ଯେଉଁମାନେ ଯେଉଁମାନେ ବିଭିନ୍ନ ପ୍ରକାର କାମନା ରହିଛି ପୂର୍ବଜନ୍ମର କାମନା ପଡ଼ୁଥିଲେ ଏଇ ଜନ୍ମ ଆମେ ପ୍ରାପ୍ତ ହେଲେ, ତେଣୁ ପୂର୍ବଜନ୍ମର ଯେଉଁ କ'ଣ କାମନା ଥିଲା ଆମେ ଭୁଲି ଯାଇଛେ, ଆମର ପୂର୍ବଜନ୍ମ କଥା ଆଉ ସ୍ମରଣ ନାହିଁ, କିନ୍ତୁ ଭଗବାନ ସେଇଟା ସ୍ମରଣ ଦେବେ। ଭଗବତ ଗୀତାରେ ଭଗବାନ କହିଲେ, ଉପଦ୍ରଷ୍ଟା ହନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର, ଭଗବାନ ହେଉଛନ୍ତି ଉପଦ୍ରଷ୍ଟା, ସେ ହେଉଛନ୍ତି ସାକ୍ଷୀ। ଆଉ ଗୋଟେ ଜାଗାରେ ଦେଖ, ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ ନିବାସ ଶରଣ ଶ୍ରୁତ, ଭଗବାନ ସାକ୍ଷୀ ପ୍ରଦାନ କରିବେ। ଯେତେବେଳେ ପ୍ରଭୁପାଦ ମହାରାଜ ପାଠ ପଢ଼ୁଥିଲେ କୋଲକାତାରେ, ସେହି ସମୟରେ ସେତେବେଳେ ସବୁ ବ୍ରିଟିଶ ସରକାରଙ୍କର ଚାଲିଥିଲା, ତାଙ୍କର ସବୁ ସେମାନେ ସବୁ ଥିଲେ ଟିଚର ସବୁ ଥିଲେ, ତାଙ୍କର ଖ୍ରୀଷ୍ଟିଆନ ଫିଲୋସଫି କି ସେମାନେ ସବୁ ଚାହୁଁଥିଲେ, ଏବଂ ହିନ୍ଦୁ ଫିଲୋସଫି ହେଉଛି ବୋଗସ ଫିଲୋସଫି, ଏସବୁ ମାଇଥୋଲୋଜି, ଏସବୁ କଳ୍ପନା ଜିନିଷ। ତେଣୁ ସେ କଥାରେ କହନ୍ତି, ପ୍ରଭୁପାଦ ମହାରାଜଙ୍କ ଲାଇଫ୍ ହିଷ୍ଟ୍ରି ଆପଣ ପଢ଼ିବେ, ସେ କହନ୍ତି ଆମେ ପୂର୍ବଜନ୍ମରେ କ'ଣ କରିଥିଲୁ ତା'ର ଫଳ କ'ଣ, ତା'ର କିଏ ସାକ୍ଷୀ ଅଛି? ଆମେ ଏ ଜନ୍ମ କାହିଁକି, ଆମେ ଯେଉଁ କଥା କୁହାଯାଏ ହିନ୍ଦୁ ଆମର ବୈଦିକ ସଭ୍ୟତାରେ ରହିଛି, ଆମେ ପୂର୍ବଜନ୍ମ କର୍ମଫଳ ଅନୁସାରେ ଏଇଟା ପ୍ରାପ୍ତ ହେଇଛେ, ଖାଲି ଜନ୍ମ ପ୍ରାପ୍ତ ହେଇଛି ତା ନୁହଁ, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ, ଏ ଚାରୋଟି ଜିନିଷ, କେଉଁଠି ଜନ୍ମ ନେବା, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, କେତେ ବିଦ୍ୟା ପ୍ରାପ୍ତ ହେବା, ସବୁକିଛି ନିର୍ଦ୍ଧାରିତ ହେଇଛି ପୂର୍ବଜନ୍ମ ଅନୁସାରେ। ଆପଣ ଯେତିକି ପଇସା ଅଛି ସେ ଅନୁସାରେ ଆପଣ ସବୁ ଇଏ କରିବେ, ଲାଇଫ୍ ମେଣ୍ଟେନ୍ କରିବେ, ଲାଇଫ୍ ଷ୍ଟାଇଲ୍ ଆପଣଙ୍କର ହେବ, ଯେତିକି ଦରମା ଭଡ଼ା ଦେବେ ସେତିକି ଅନୁସାରେ ଘର ପାଇବେ, ଏଇଟା ହେଉଛି ଏଲିଜିବିଲିଟି। ସେଇଭଳି ଭାବରେ ମା କୁନ୍ତୀଦେବୀ କଥା କହୁଛନ୍ତି ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କ ସ୍ତୁତିରେ, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ଭୀର, ଆମେ ଏଇ ଜନ୍ମ ଯେଉଁ ପ୍ରାପ୍ତ ହେଇଛେ ଗୋଟେ ଉଚ୍ଚ କୋଳରେ ଜନ୍ମ ହେଇଛି, ଆ ବହୁତ ଧନ ରହିଛି, ଆଉ ବହୁତ ଆମେ କ'ଣ ବିଦ୍ୟା ପାଠ ବିଦ୍ୟା ଅଧ୍ୟୟନ କରିଛେ, ବହୁତ ବଡ଼ ଆମର ସବୁ ରହିଛି ଟାଇଟେଲ ରହିଛି, ଏତେ ବଡ଼ ଡକ୍ଟରେଟ୍ ଇତ୍ୟାଦି ସବୁ ରହିଛି, ଯଦି ଜଣେ ଡକ୍ଟର ପ୍ରାପ୍ତ ହେଇଛି, ତାକୁ ଡକ୍ଟର ନ କହିଲେ ତା ମନ ଦୁଃଖ ହେବ, ମୋତେ ଡକ୍ଟର କହିଲେନି, ଡକ୍ଟର ଜଗଦାନନ୍ଦ କହିବା କଥା, ଖାଲି ଜଗଦାନନ୍ଦ କହିଦେଲେ ସେଇଟା ତାଙ୍କର ଇଏ ଆସିବ। ଏଇଟା କହୁଛି, ଏଇଟା ହେଉଛି କ'ଣ, ଏଇଟା ହେଉଛି ଫଲ୍ସ ଇଗୋ, ଏଇଟା ହେଉଛି ମିଥ୍ୟା ଅହଙ୍କାର। ତେଣୁ ଏଇ ଯେଉଁ ରହିଛି ସ୍ତ୍ରୀ ଯେଉଁ ସୌନ୍ଦର୍ଯ୍ୟ, କେତେ ମିସ୍ ୟୁନିଭର୍ସ ହେଇଯାଉ, ମିଷ୍ଟର ୟୁନିଭର୍ସ ସବୁ ରହିଯାଉଛନ୍ତି, କେତେ ତାଙ୍କର ଗର୍ଭ ବଢ଼ିଯାଉଛି, ଏସବୁ ରହିଛି। ଏସବୁ ଯେଉଁ ଉଚ୍ଚ ସ୍ଥିତି ପାଇଲେ କ'ଣ ହେଉଛି ନା, ଏଧମାନ ମଧପମାନ, ଏଇ ଯେଉଁ ଗର୍ଭ ଆସିଯାଉଛି ଆମର, ଏଇଟା ବଢ଼ି ବଢ଼ିକି ଯାଉଛି, ଏଧମାନ। କମ୍ ଛୋଟିଆ ଲୋକ ମୁଁ, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ବି ଏଧମାନ ମଧପମାନ, ଏଦ୍ୱାରା କ'ଣ ହେଉଛି, ନୈବାହାର୍ତ୍ତି ଅଭିଧା ତୁ ବୈତାନ ଅକିଞ୍ଚନ ଗୋଚର, ଭଗବାନଙ୍କୁ ସିଏ ବହୁତ ଭାବର ସହିତ ସମ୍ବୋଧନ କରିପାରନ୍ତି ନାହିଁ, କ'ଣ ତାକୁ କ'ଣ ପ୍ରାର୍ଥନା କରିପାରନ୍ତି ନାହିଁ, ଏ ପ୍ରଭୁ ଖ୍ୟାକନ୍ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସେ କହିବେ ମୋର ତ ଏତେ ଧନ ଅଛି, ମୁଁ କାହିଁକି ଯିବି, ମୋର କ'ଣ ଦରକାର ଧନ ପାଇବା ପାଇଁ, ମୋର ତ ଧନ ଅଛି, କେଉଁଠୁ ସେଇଟା ପାଇଲେ ସେଇଟା ଭୁଲି ଯାଉଛନ୍ତି। ତେଣୁ ଯେଉଁମାନଙ୍କର ଧନ ଥିଲେ ମଧ୍ୟ ଯଦି ସେ ଜାଣନ୍ତି ସବୁ, ଏସବୁ ଭଗବାନ ଦେଇଛନ୍ତି, ତେଣୁ ସେମାନେ ଭଗବାନଙ୍କର ଶରଣରେ ଯିବେ। ତେଣୁ ସାଧାରଣତଃ ବିଭିନ୍ନ ପ୍ରକାର କାମନା ଥିବାରୁ ଆମର ସେମାନେ କ'ଣ କରନ୍ତି ନା, ସେମାନେ ବିଭିନ୍ନ ଦେବତାମାନଙ୍କର ପୂଜା କରନ୍ତି, ବିଭିନ୍ନ ସ୍ଥାନରେ ଦେବତା ପୂଜା ବିଷୟରେ ଭଗବାନ କହିଲେ। ଦେବତା ପୂଜା ଭିତରେ ଲୋକମାନଙ୍କର ବହୁତ ପ୍ରକାର ରହିଛି, ଗୋଟେ ଅଲଗା ଅଲଗା କଥା ସବୁ କୁହାଯାଉଛି, ଲୋକମାନେ ବିଭ୍ରାନ୍ତ ହେଇଯିବେ, କ'ଣ ଏଠି କୁହାଯାଉଛି ଦେବତା ପୂଜା ନକଲେ ସେ ଚୋର, ପୁଣି ଦେବତା ପୂଜା କଲେ ସେ ଅଭିଧି ପୂର୍ବକ, ଅଳ୍ପ ମେଦସ, ଏସବୁ ବହୁତ ପ୍ରକାର କଥା ରହିଛି ବେଦରେ, ଯାହା ମାନେ ବିଶେଷ ଭାବରେ ଭଗବତ ଗୀତାରେ। ଯାହା ବି ହଉ, ତତ୍ତ୍ୱବିତ୍ମାନେ ସେଇଟାକୁ ତାର ତତ୍ତ୍ୱକୁ ନିର୍ଣ୍ଣୟ କରିଛନ୍ତି। ତେଣୁ ବିଭିନ୍ନ ପ୍ରକାର ଆମର କାମନା ଥିବାରୁ ସେମାନେ କୁହାଯାଉଛି, ସେମାନେ କ'ଣ କହନ୍ତି ନା, ସେମାନେ ଯେଉଁ ପାଆନ୍ତି ଯେଉଁ ବର, ସେମାନେ ପାଆନ୍ତି ବିଭିନ୍ନ ପ୍ରକାର ଦେବତାମାନଙ୍କୁ ପୂଜା କରିକିରି ଯେଉଁ ବର ପାଆନ୍ତି, ଭାଗବତ ମଧ୍ୟ ଦେବତାମାନଙ୍କୁ ପୂଜା ବିଷୟରେ କୁହାଯାଇଛି, ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଯାହାର ଯେଉଁ କାମନା ରହିଛି ସେ ସେଇ ଅନୁସାରେ ଦେବତାମାନଙ୍କୁ ପୂଜା କରିବେ। କିନ୍ତୁ ଦେବତା ପୂଜା ଯେଉଁ କରନ୍ତି, ସେଇଟା ଯେଉଁ ସେମାନେ ଯେଉଁ ପ୍ରାପ୍ତ ହୁଅନ୍ତି, ସେଇଟା ହେଉଛି କ'ଣ ନା, ଅନ୍ତଭତ୍ତୁ ଫଳଂ ତେଷାଂ, କାରଣ ଦେବତାମାନଙ୍କ ଠାରୁ ଯେଉଁ ଫଳ ପାଇବା, ଦେବତାମାନଙ୍କ ତ ଅନ୍ତ ରହିଛି, ଦେବତାମାନଙ୍କୁ ଯଦି ଅମରା କୁହାଯାଏ, ଅମରା ନିର୍ଜରା ଦେବା ଏସବୁ ରହିଛି, ତାଙ୍କର ନାମ ସବୁ ରହିଛି, ଅମରା କାହିଁକି କୁହାଯାଏ ନା, ତାଙ୍କର ବହୁତ ବୟସ ରହିଛି, ବହୁତ ଆୟୁଷ ରହିଛି। ପ୍ରଭୁପାଦ ମହାରାଜ କହନ୍ତି ତାଙ୍କର ଯେଉଁ ରହିଛି, ଗୋଟିଏ ଦିନ ହେଉଛି ଆମର ଛଅ ମାସ, ଆଉ ଗୋଟିଏ ରାତି ହେଲେ ଆଉ ଗୋଟେ ଛଅ ମାସ, ଏମିତି ଦିନ ରାତି ମିଶିଲେ ଆମର ଗୋଟିଏ ବର୍ଷ ହେଇଗଲା, ହେଲା ଏଇଭଳି ଭାବରେ ତାଙ୍କର ମାସ ବର୍ଷ ଯାଇକରି ଏଇଭଳି ଭାବରେ 10,000 ବର୍ଷ ସେ ଜୀବନ ଧାରଣ କରନ୍ତି। ଆମେ ହିସାବ କରିବା କେତେ ବର୍ଷ ହେଲା ତାଙ୍କର ଆୟୁଷ, ଏତିକି ଆୟୁଷ ଅମରା ବୋଲି କୁହାଯାଏ ତାଙ୍କୁ, ଅମରା, ତାଙ୍କର ମୃତ୍ୟୁ ନାହିଁ କିନ୍ତୁ ତାଙ୍କର ମୃତ୍ୟୁ ଅଛି, ବିରାଟ ବଳ ଆୟୁଷ ଅଛି କିନ୍ତୁ ସରିବ, ଶେଷ ହେବ। ତେଣୁ ଏଇ ଯେଉଁ ଅମରା ରହିଛନ୍ତି, ସେମାନେ ତାଙ୍କର ଅନ୍ତ ହେଇଯାଉଛି, ଆଉ ସେମାନେ କ'ଣ ଯାହା ବର ଦେବେ ସେଇଟା କେଉଁ ରହିବ, ଅନ୍ତବତୁ ଫଳନ୍ତି ଏସାନ, ସେ ଯେଉଁ ଫଳ ଦେବେ ସେଇଟା ଅନ୍ତବତୁ, ତାହା ଭଗବତୀ ଅଳ୍ପ ମେଧସା, ଯେଉଁମାନେ ଅଳ୍ପ ମେଧସା, ଅଳ୍ପ ବୁଦ୍ଧି, ବୁଦ୍ଧିର ଆମର ବିଭିନ୍ନ ପ୍ରକାର ସ୍ତର ରହିଛି, ବୁଦ୍ଧିର ବିଭିନ୍ନ ପ୍ରକାର ସ୍ତର ରହିଛି, ସବୁଠାରୁ ଯେଉଁମାନେ ମୂଢ଼, ଯେଉଁମାନେ ମୂଢ଼ ଏକଦମ ଜିରୋ ଇଣ୍ଟେଲିଜେନ୍ସ, ତାଙ୍କର ବୁଦ୍ଧି ନାହିଁ କହିଲେ ଚଳେ, ଯେମିତି କାଳିଦାସ, କାଳିଦାସ ଏଭଳି ଥିଲେ, ମୂଢ଼ ଏମିତି ଥିଲେ, ସେ ଯେଉଁ ରହିଛି ଯେଉଁ ବୃକ୍ଷରେ ଯେଉଁ ଡାଳରେ ବସିଛନ୍ତି, ସେ ଡାଳ ମୂଳରୁ କାଟୁଛନ୍ତି, ସେ ଜାଣିନାହାନ୍ତି ଡାଳ କଟିଗଲେ ସେ ମୃତ୍ୟୁବରଣ କରିବେ, ଏଭଳି ଭାବରେ କଥା ରହିଛି। ଗୋଟେ କଥା ରହିଛି, ଜଣେ ରାଜକନ୍ୟା ଥିଲେ, ରାଜକନ୍ୟା ଯେଉଁ ଥିଲେ, ତେଣୁ ବହୁତ ବିଦ୍ୱାନ ପଣ୍ଡିତ ସିଏ କହିଲେ, ବହୁତ ବିଦ୍ୱତୀ ଥିଲେ ସିଏ, ବହୁତ ତାଙ୍କର ଜ୍ଞାନ ଥିଲା, ସବୁ ରହିଛି ତାଙ୍କର ଗର୍ବ, କହିଲେ ମୁଁ ତାଙ୍କୁ ବିବାହ, ଯିଏ ମୋତେ ପରାସ୍ତ କରିବେ ବିଦ୍ୟାରେ, ଯିଏ ପରାସ୍ତ କରିବେ ମୁଁ ତାଙ୍କୁ ବିବାହ କରିବି। ସବୁ ଆସିଲେ ବିଦ୍ୱାନ ବ୍ୟକ୍ତିମାନେ
ସେ ଶାସ୍ତ୍ର ସବୁ ଅଧ୍ୟୟନ କରିଛନ୍ତି, ସେ ଆସିଲେ ସବୁ ହାରିଗଲେ, ସେ କନ୍ୟା ପାଖରେ ସବୁ ହାରିଗଲେ। ହଁ, ତାଙ୍କର କ୍ରୋଧ ହେଲା, କହିଲେ ଆଗକୁ ଗୋଟେ ସବୁଠୁ ନମ୍ବର ୱାନ୍ ମୂର୍ଖକୁ ବିବାହ କରେ। ଭଗବାନଙ୍କର ଇଚ୍ଛାରେ ସବୁ ହେଉଛି ନା, ଆମେ ଭାବୁଛୁ କ'ଣ ଆମେ ସବୁ କରୁଛେ। ପାଞ୍ଚଟି କାରଣ ରହିଛି ସବୁ କାର୍ଯ୍ୟର। ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଜ୍ୟୋତି। ତେଣୁ ଏ ଯେଉଁ ରହିଛି, କହିଲେ ତାକୁ କହିଲେ ତୁମକୁ ବିବାହ କରିଦିଆଯିବ, ଆଉ ତୁମେ ଏଇଭଳି ଭାବରେ କାର୍ଯ୍ୟ କରିବ, ଆମେ ଯଦି କହିବୁ ଆମ କଥା ଅନୁସାରେ ମାନିବ ତାହେଲେ ତୁମେ ରାଜକନ୍ୟାକୁ ବିବାହ କରିବ। ହଁ, ରାଜକନ୍ୟାକୁ ବିବାହ କରିବାକୁ କିଏ ନ ଚାହିଁବ। କ'ଣ କରିବା ନା, ତୁମେ କହିବ ମୁଁ ସାଇଲେଣ୍ଟ, ମୁଁ ନିରବ, ମୌନ, ମୌନ ବ୍ରତ ମୋର ରହିଛି, ମୁଁ କିଛି କଥା କହିବି ନାହିଁ। ସେ ଯାହା ପଚାରିବ ମୌନରେ ସବୁ ଇଙ୍ଗିତରେ ସବୁ କହିବ। ସେ ଗୋଟେ ଆଙ୍ଗୁଠି ଦେଖିଲେ ତୁମେ ଦୁଇଟି ଦେଖିବ, ସେ ଦୁଇଟି ଦେଖିଲେ ତିନିଟି ଦେଖିବ, ତିନିଟି ଦେଖିଲେ ଚାରି, ଏଇଭଳି ଭାବରେ ସବୁ କରିବ। ତେଣୁ ସିଏ ହେଲା, ଯେତେବେଳେ ପ୍ରତିଯୋଗିତା ହେଲା, ହଁ, ଝିଅଟା ଜାଣିକି ହେଲା ପ୍ରକୃତରେ ବହୁତ ବିଦ୍ୱାନ ବ୍ୟକ୍ତି। କ'ଣ ତାର ଅର୍ଥ? ଭଗବତ ଗୀତାରେ ଭଗବାନ କହିଲେ ମୌନଙ୍କୁ ଚାହିବା ଆସିନି ଗୁହ୍ୟାନାମ ଜ୍ଞା ମୌନଙ୍କ କ'ଣ ଗୁହ୍ୟମାନ ଭିତରେ ମୁଁ ହେଉଛି ମୌନ, ମୌନଙ୍କୁ ଚାହିବା ଆସିନି ଗୁହ୍ୟାନାମ। ଗୁହ୍ୟ କହିଲେ ଗୁପ୍ତ ଜିନିଷ, ସବୁ ଗୁପ୍ତ ଜିନିଷରେ ମୌନ ରହିଲେ। ତୁମେ କ'ଣ ଚିନ୍ତା କରୁଛ କ'ଣ ନାହିଁ କିଏ ଜାଣିବ। ତେଣୁ ଯାହା ବି ହଉ, ସେ କନ୍ୟା ଭାବିଲା ଯେ ପ୍ରକୃତରେ ଇଏ ବହୁତ ବିଦ୍ୱାନ ବ୍ୟକ୍ତି, ସେ ବିବାହ କଲା। କିନ୍ତୁ ତାପରେ ପୁଣି ଏମିତି ଅବସ୍ଥା ଆସିଲା, ଯେତେବେଳେ କଥା କହିଲେ ଜଣାପଡ଼ିଗଲା ତାଙ୍କର କି ବିଦ୍ୱତା କିଭଳି ଭାବ ରହିଛି। ତେଣୁ ମୁଁ ଶୁଣୁଥିଲି ତାଙ୍କୁ ଗୋଟେ ଗୋଇଠା ମାରିଥିଲେ ସେମାନେ, ତାଙ୍କୁ ତାଙ୍କ ସ୍ୱାମୀ ହେଲେ ମଧ୍ୟ ତାଙ୍କୁ ଗୋଇଠା ମାରିଲେ। ତାପରେ ସେ ଗଲେ, କାଳିଦାସ କାଳୀଙ୍କର କୃପା ପ୍ରାପ୍ତ ହେଲେ, କାଳୀଙ୍କୁ ପୂଜା କରିକିରି କୃପା ପ୍ରାପ୍ତ ହେଲେ, ବହୁତ ବିଦ୍ୱାନ ବ୍ୟକ୍ତିରେ ପରିଣତ ହେଇଗଲେ। କୁମାର ସମ୍ଭବମ ରଚନା କରିଛନ୍ତି, କୁମାର ସମ୍ଭବ ବହୁତ ଶାସ୍ତ୍ର ରଚନା କରିଛନ୍ତି ସିଏ। ଯାହା ହଉ, ଅଳ୍ପ ମେଧ ସମୟ ରହିଛନ୍ତି, ଯେଉଁମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତି ସେମାନେ ବିଭିନ୍ନ ଦେବାଦେବୀମାନେ ପୂଜା କରନ୍ତି। ଏବଂ ମୂଢ଼ କହିଲେ କେଉଁମାନେ, ଏ ବୁଦ୍ଧିର ବିଭିନ୍ନ ସ୍ତର ରହିଛି। ମୂଢ଼ ହେଉଛି ସେଇମାନେ ଯେଉଁମାନେ ଭଗବତ ଗୀତାରେ ଭଗବାନ କହିଲେ, ଯେଉଁମାନେ ଭଗବାନଙ୍କର ଆରାଧନା କରନ୍ତି ନାହିଁ ସେମାନେ ହେଉଛନ୍ତି ମୂଢ଼। ଯେଉଁ ଯଦିଓ ବହୁତ ବିଦ୍ୱାନ ବ୍ୟକ୍ତି, ସେମାନେ ବହୁତ ବିଦ୍ୱାନ ବ୍ୟକ୍ତି, ଅବଶ୍ୟ ସେମାନେ ମୂଢ଼ରେ ଯିବେନି, ସେମାନେ ଅଲଗା କାଟେଗୋରୀ, ଯେମନ ମାୟା କୃତ ଜ୍ଞାନ। ମୂଢ଼ କହିଲେ ମୂର୍ଖ, ପାଠଶାଠ ପଢ଼ିନାହାନ୍ତି ବା ଜ୍ଞାନ କିଛି ନାହିଁ, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଇଏ ହେଉଛି ପ୍ରାଥମିକ ସ୍ତର ବୁଦ୍ଧିର। ଆଉ ଟିକେ ଯେଉଁମାନଙ୍କୁ ଉନ୍ନତ ସ୍ତର, ତାଙ୍କର ହେଉଛି ଅଳ୍ପ ମେଧସ। ଅଳ୍ପ ମେଧସ କହିଲେ ସେମାନେ ବିଭିନ୍ନ ଦେବାଦେବୀମାନେ ପୂଜା କରନ୍ତି, ଦେବାଦେବୀମାନେ ପୂଜା କରୁଛନ୍ତି ମାନେ ଅଳ୍ପ ମେଧସ। କାମିସ୍ତ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା, ସେମାନେ ବିଭିନ୍ନ ଦେବତାମାନଙ୍କୁ ପୂଜା କରନ୍ତି, ହୁଏତ ଜ୍ଞାନ ତାଙ୍କର ଜ୍ଞାନ ନଷ୍ଟ ହୋଇଯାଇଛି, ତେଣୁ ତାଙ୍କୁ ଅଳ୍ପ ମେଧସ ବୋଲି କୁହାଯାଏ, ବୁଦ୍ଧି ଅଳ୍ପ ତାଙ୍କର। ଆଉ ଯେଉଁମାନଙ୍କର ଟିକେ ଉନ୍ନତ ବୁଦ୍ଧି, ବହୁତ ସେମାନେ ଭାବନ୍ତି ଆମେ ହେଉଛୁ ମୁକ୍ତ ହେଇଗଲୁ। ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଗର୍ଭସ୍ତୁତିରେ ବ୍ରହ୍ମାଦି ଦେବତାମାନେ ମୁନି ଋଷିମାନେ ଗନ୍ଧର୍ଭ ଚାରଣ ସମସ୍ତେ ଆସି ଭଗବାନଙ୍କୁ ସ୍ତୁତି କରୁଥିଲେ, ଗର୍ଭସ୍ତୁତି ସେଇଠି କୁହାଯାଇଛି, ଶ୍ଳୋକଟି ଅଛନ୍ତି, ଯେ ନିଅରବିନ୍ଦାକ୍ଷ ବିମୁକ୍ତମାନିନା ତୈୟସ୍ତ ଭାବାଦ ବିଶୁଦ୍ଧ ଅବିଶୁଦ୍ଧ ବୁଦ୍ଧୟ। ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ, ଅବିଶୁଦ୍ଧ ବୁଦ୍ଧୟ। କିନ୍ତୁ ସେମାନେ ଭୂମୁକ୍ତ ମହାନୀନ, ସେମାନେ ଭାବନ୍ତି ମୁଁ ମୁକ୍ତ ହେଇଗଲି। ଜେନି ଅରବିନ୍ଦାକ୍ଷ ଭଗବାନଙ୍କର ପାଦ ମୁଖ କେତେ ସୁନ୍ଦର ମୁଖ ରହିଛି, କିନ୍ତୁ ସେମାନେ ସେ ଭଗବାନ ମୁଖ ପଦ୍ମ ବିମୁଖ ହେଇଯିବେ ଅନ୍ୟ ସେମାନେ ସବୁ। ସେମାନେ ଭାବନ୍ତି ଆମେ ଜ୍ଞାନୀ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅନ୍ୟ ରହିଛି, ଯେଉଁମାନେ ମହାତ୍ମା ସେମାନେ ଭଗବାନଙ୍କ ଶରଣରେ ଯିବେ, କିନ୍ତୁ ଯେଉଁମାନେ ମହାତ୍ମା ନୁହନ୍ତି ସେମାନେ ଏ ଜ୍ଞାନ ଜ୍ଞାନ ଚର୍ଚ୍ଚା କରିବେ। ଭଗବତ ଗୀତା କହିଲେ ନବମ ଅଧ୍ୟାୟରେ, ମହାତ୍ମା ଅନୁସ୍ତୁ ମାଂ ପାର୍ଥ ଦୈବୀ ପ୍ରକୃତି ମା ସୁଦା ଭଜନ୍ତି ଅନ୍ୟାନ୍ୟ ମନୁଷ୍ୟ ଜ୍ଞାତ ଭୂତାଦି ମବ୍ୟମ ସତତଂ କୀର୍ତ୍ତୟନ୍ତୁ ମାଂ ଦତ୍ତସ୍ ଦୃଢ଼ ବ୍ରତା ନମସ୍ୟନ୍ତସ୍ତ ମାଂ ଭକ୍ତା ନିତ୍ୟଯୁକ୍ତା ଉପାସନ୍ତି। ଯେପି ଅନ୍ୟ ଦେବତା ଭକ୍ତା, ସେଇଠି ଆସିଲା ଯେପି ଅନ୍ୟ ଯେଉଁମାନେ ମାନେ ସେଇଟା ଶେଷ କୁ ନା କ'ଣ, ଯେଉଁମାନେ ବୁଦ୍ଧି ଅଛି ସେମାନେ ଭଗବାନଙ୍କୁ ଶରଣ ଯିବେ, ଯେଇ ଜଣେ ଭଜ କୃଷ୍ଣ ସେ ବଡ଼ ଚତୁର। କିନ୍ତୁ ସେ ଶ୍ଳୋକଟି କ'ଣ ଅଛି,
ମୋଘାସା ମୋଘକର୍ମାଣ ଏକ ଜ୍ଞାନ ଯଜ୍ଞାନ ଚାପ୍ୟନି, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଭଗବାନଙ୍କର ପୂଜା କରିବେ, ଭଗବାନଙ୍କୁ ସବୁବେଳେ ଭଜନ କରିବେ ଭଗବାନଙ୍କର। କିନ୍ତୁ ଯେ ଜ୍ଞାନ ଯଜ୍ଞାନ ଚାପ୍ୟନ ଯଦନ୍ତୁ ମାନ ଉପାସତେ, ଅନ୍ୟ ଯେଉଁମାନେ ମହାତ୍ମା ନୁହନ୍ତି ସେମାନେ ଏଇ ଜ୍ଞାନୀ, ସେମାନେ ମହାତ୍ମା ନୁହନ୍ତି, ବହୁତ ବଡ଼ ଜ୍ଞାନୀ ହେଇପାରନ୍ତି କିନ୍ତୁ ସେମାନେ ମହାତ୍ମା ନୁହନ୍ତି। ସେମାନେ ଜ୍ଞାନ ଯଜ୍ଞରେ ଭଗବାନଙ୍କର ଆରାଧନା କରନ୍ତି ବା ଭଗବାନ ତ ଆରାଧନା କରନ୍ତି ନା, ବ୍ରହ୍ମ ଚିନ୍ତନ କରନ୍ତି। ଜ୍ଞାନ ଯଜ୍ଞରେ ଚାପ୍ୟନ ଯଦନ୍ତୁ ମାନ ଉପାସତେ ଏକତ୍ୱେନ ପୃଥକ୍ତ୍ୱେନ ବହୁଧା ବିଶୁଦ୍ଧ ମୁକମ୍, ତା ବିଭିନ୍ନ ପ୍ରକାର ସବୁ ରହିଛି, ଏକେଶ୍ୱର ବହୁସ୍ୱର ସବୁ ବିଭିନ୍ନ ପ୍ରକାର ସବୁ ଜ୍ଞାନ ମାଧ୍ୟମରେ ବା ଅନ୍ୟ ସେମାନେ ସବୁ ଅନ୍ୟ ପ୍ରକାର ନେତା ସବୁ ବିଭିନ୍ନ ପ୍ରକାର ଉପାସକ ସବୁ ରହିଛନ୍ତି। ତେଣୁ ଯଦିଓ ସେମାନେ ଭାବନ୍ତି କ'ଣ ନା ବହୁତ ତାଙ୍କର ଜ୍ଞାନ ରହିଛି, ବିମୁକ୍ତ ମହାନୀନ ଭଗବାନ କହି ବ୍ରହ୍ମା କହିଲେ ସେ କଥା, ଯିଏ ଅନ୍ୟ ଅରବିନ୍ଦାକ୍ଷ ଭଗବାନଙ୍କର କେତେ ସୁନ୍ଦର ମୁଖ ରହିଛି, କେତେ ସୁନ୍ଦର ରହିଛନ୍ତି, ସୌନ୍ଦର୍ଯ୍ୟ ରହିଛି ଭଗବାନଙ୍କର, ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ସିଏ, କିନ୍ତୁ ତାଙ୍କର ଆରାଧନା କରୁନାହାନ୍ତି। ଜେନିଏ ଅରବିନ୍ଦାକ୍ଷ ବିମୁକ୍ତ ମହାନୀନ, ସେମାନେ ଭାବୁଛନ୍ତି ଆମେ ମୁକ୍ତ ହେଇଗଲୁ, ଜ୍ଞାନୀ ସେମାନେ ଜ୍ଞାନ ଚର୍ଚ୍ଚା କରୁଛନ୍ତି, ମୁକ୍ତ ହେଇଗଲି ଭାବୁଛନ୍ତି। ତେଣୁ ବିମୁକ୍ତ ମହାନୀନ ତୋଇ ଅସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧେୟ, ଭଗବାନ ଠାରୁ ସେମାନେ ଅସ୍ତ ହେଇଗଲେ, ଯେମିତି ସୂର୍ଯ୍ୟ ଅସ୍ତ ହେଇଗଲେ, ସୂର୍ଯ୍ୟ ଅସ୍ତ ହେଇଗଲେ ଆଉ କେହି ପଦ୍ମକୁ ଦେଖିପାରିବେ ନାହିଁ, ପଦ୍ମ ବନ୍ଦ ହେଇଗଲା, ପଦ୍ମ ମୁଖ ବନ୍ଦ ହେଇଯିବ। ସେହିଭଳି ଭାବରେ ସୂର୍ଯ୍ୟ ଉଦୟ ହେଲେ ପଦ୍ମ ଉଦୟ ହେବ, ପଦ୍ମ ଫୁଟିବ, ସୂର୍ଯ୍ୟ ଅସ୍ତ ହେଇଗଲେ ପଦ୍ମ ବନ୍ଦ ହେଇଯିବ। ସେହିଭଳି ଭାବରେ ଯେଉଁମାନେ ଭଗବାନ ମୁଖ ପଦ୍ମକୁ ଚାହୁଁନାହାନ୍ତି ସେହିଭଳି ଭାବରେ ତାଙ୍କର ସୂର୍ଯ୍ୟ ଅସ୍ତ ହେଇଗଲା ଭଳିଆ ଅସ୍ତ ଭାବ, ତାଙ୍କ ଭାବ ଅସ୍ତ ହେଇଗଲା, ତାଙ୍କର ଅସ୍ତ ଭାବ ଅବିଶୁଦ୍ଧ ବୁଦ୍ଧି, ଯଦିଓ ତାଙ୍କର ବୁଦ୍ଧି ରହିଛି କିନ୍ତୁ ସେଇଟା ଅବିଶୁଦ୍ଧ, ବିଶୁଦ୍ଧ ନୁହଁ ବୁଦ୍ଧି, ଅବିଶୁଦ୍ଧ ବୁଦ୍ଧେୟ। ତେଣୁ ଆରୁହ୍ୟ କୃଚ୍ଛ୍ରେଣ ପରମ ପଦମ, ବହୁତ କଷ୍ଟ ସ୍ୱୀକାର କରନ୍ତି ସେମାନେ କୃଚ୍ଛ୍ରେଣ, ଆରୁହ୍ୟ କୃଚ୍ଛ୍ରେଣ ପରମ ପଦ, ଅନ୍ତିମ ସ୍ତରକୁ ସେମାନେ ଯାଆନ୍ତି, ବ୍ରହ୍ମସ୍ତରକୁ ଯାଆନ୍ତି, କିନ୍ତୁ ସେଠୁ ତାଙ୍କର ପତନ ହୋଇଯାଏ, ପତନ୍ତି ଅଧ ଅନାଦିତ ଦୁଷ୍ମତ ଅଂଗ୍ରହ, ପ୍ରଭୁ ଆପଣଙ୍କର ପାଦପଦ୍ମର ଆଶ୍ରୟ ନ ନେଇକରି ସେମାନେ ଏଇଭଳି ଅବସ୍ଥା ହୁଅନ୍ତି। ବ୍ରହ୍ମା ଆଦି ଦେବତାମାନେ କହୁଛନ୍ତି କଥା ଭଗବାନଙ୍କୁ। ତେଣୁ ଏଇ ଯେଉଁ ଶ୍ଳୋକଟି ରହିଛନ୍ତି ଭଗବାନଙ୍କ ଯେଉଁମାନେ ଶରଣ, ହଁ ପ୍ରଭୁପାଦ ମହାରାଜ ସେ ଶ୍ଳୋକ ଭାଷାରେ କହୁଛନ୍ତି, ଉଦାହରଣ ଦେଉଛନ୍ତି, କେମିତି ଆମେ ଜାଣିବା ଯେ ଉନ୍ନତ ସ୍ତରକୁ ଗଲେ କିନ୍ତୁ ତାଙ୍କର ପତନ ହେଇଯାଉଛି, କେମିତି ନା ସେ କହୁଛନ୍ତି ମାୟାବାଦୀମାନଙ୍କ କଥା କହୁଛନ୍ତି, ମାୟାବାଦୀ ସନ୍ନ୍ୟାସୀମାନେ ସେମାନେ କହନ୍ତି କ'ଣ ନା ବ୍ରହ୍ମ ସତ୍ୟ ଜଗତ ମିଥ୍ୟା କହିକିରି ସେ ଜଗତକୁ ତ୍ୟାଗ କରି ପଳାନ୍ତି, ସଂସାର ସନ୍ନ୍ୟାସ ନେଇକି ଯାଆନ୍ତି, କିନ୍ତୁ ବ୍ରହ୍ମ ଚିନ୍ତନରେ ଆନନ୍ଦ ପାଇପାରନ୍ତି ନାହିଁ, ତେଣୁ ପୁଣି ଆସନ୍ତି ସଂସାରକୁ ଆସନ୍ତି, ଲୋକମାନଙ୍କ ସେବା କରନ୍ତି, ରୋଗୀକୁ ଔଷଧ ଦେବା, ଏସବୁ ଚିକିତ୍ସା କରିବା, ଶୁଶ୍ରୂଷା କରିବା, ଜନସେବା, ଜନତା ଜନାର୍ଦ୍ଦନ କହି ଜନତା ନରନାରାୟଣ ସେବା କରିବା କହିକିରି ଏଇଭଳି ଭାବେ କରନ୍ତି। ତମେ ପ୍ରଥମେ କହୁଥିଲ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ପୁଣି ଜଗତକୁ କାହିଁକି ଆସିଲ, ମିଥ୍ୟା ଜଗତକୁ କାହିଁକି ଆସିଲ, ବ୍ରହ୍ମ ସତ୍ୟରେ ଆନନ୍ଦ ପ୍ରାପ୍ତ ହୋଇପାରିଲେ ନାହିଁ। ତଥା କେତେ ସନ୍ନ୍ୟାସୀମାନେ ଏଇଭଳି ଭାବରେ ଏ ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି ଏଇ ଉଦାହରଣ। ତେଣୁ ଜ୍ଞାନ ଆମେ ଏମିତି ଦେଖିବା, ସୁଖଦେବ ଗୋସ୍ୱାମୀ ସିଏ ମଧ୍ୟ ଜ୍ଞାନୀ ଥିଲେ, ସେ ନୁହଁ ଯେ ସେ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲେ, ସେ ଆସିକରି ଏଇ ଜନହିତକର କାର୍ଯ୍ୟରେ ରହିଥିଲେ, ନା ସେ ଭଗବାନଙ୍କର ଯେଉଁ ବ୍ରହ୍ମଚିନ୍ତନ କରୁଥିଲେ ସେଥିରେ ଅଦ୍ଭୁତ ଆନନ୍ଦ ପ୍ରାପ୍ତ ହେଉଥିଲେ। ମାଆଙ୍କ ଗର୍ଭରୁ 16 ବର୍ଷ 12 ବର୍ଷ କାଳ ରହି ମାଆଙ୍କ ଗର୍ଭରୁ ଯାହା ତ ହେଲେ 16 ବର୍ଷ ଭଳି ଦେଖାଯାଉଥିଲେ, ଯାହା ବି ହଉ 12 ବର୍ଷ 16 ବର୍ଷ ଏମିତି ରହିଛି, ଆସିଗଲେ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ବ୍ରହ୍ମଚିନ୍ତନରେ ମଧ୍ୟ ବହୁତ ଆନନ୍ଦ ରହିଛି, ବ୍ରହ୍ମଚିନ୍ତନ ନୁହଁ ଯେ ତାହେଲେ କିଛି ଆନନ୍ଦ ନାହିଁ, ବ୍ରହ୍ମଚିନ୍ତନରେ ମଧ୍ୟ ବହୁତ ଆନନ୍ଦ ରହିଛି, କାରଣ ଏ ଭୌତିକ ଜଗତରେ ଯେତେ ଆନନ୍ଦ ରହିଛି ବ୍ରହ୍ମା ଲୋକ ପର୍ଯ୍ୟନ୍ତ ଭୌତିକ ଜଗତରେ ଆନନ୍ଦ ବଢ଼ି ବଢ଼ିକା ଯିବ। ଭଗବତ ଗୀତା 6ଷ୍ଠ ଅଧ୍ୟାୟରେ ଭଗବାନ କହିଲେ ଯେଉଁମାନେ ଭଗବାନଙ୍କର ପୂଜାରେ ବା ଭଗବାନଙ୍କର ଆରାଧନାରେ ସିଦ୍ଧି ପ୍ରାପ୍ତ ହୋଇପାରିଲେ ନାହିଁ ତାଙ୍କର ଗତି କ'ଣ ହେବ, ଯେତେବେଳେ ଅର୍ଜୁନ ପଚାରିଲେ 6ଷ୍ଠ ଅଧ୍ୟାୟରେ ଭଗବାନ କହିଲେ ଯେ ସେମାନେ ଉନ୍ନତ ଲୋକମାନଙ୍କରେ ବହୁତ ବର୍ଷ କାଳ ଐଶ୍ୱର୍ଯ୍ୟ ଉପଭୋଗ କରିବେ, ପ୍ରାପ୍ୟ ପୁଣ୍ୟକୃତା ଲୋକାନୁସୂତା ଶାଶ୍ୱତୀ ସମାନ, ଯେତେ ଉନ୍ନତତର ଲୋକକୁ ଯିବ ସେତେ ଆନନ୍ଦ 100 ଗୁଣ ଲେଖା ବଢ଼ି ବଢ଼ିକା ଯିବ ଐଶ୍ୱର୍ଯ୍ୟ,
ଭୌତିକ ଐଶ୍ୱର୍ଯ୍ୟ ଏଇଭଳି ଭାବେ ରହିଛି। ସବୁଠାରୁ ବଡ଼ ସବୁଠାରୁ ଅନ୍ତିମ ଲୋକ ହେଉଛି ବ୍ରହ୍ମଲୋକ, ଯେଉଁଠି ବ୍ରହ୍ମା ରହିଛନ୍ତି। ବ୍ରହ୍ମଲୋକର ଐଶ୍ୱର୍ଯ୍ୟ ବିଷୟରେ ଭଗବାନ ଭଗବତ ଗୀତାରେ ଗୋଟେ ଝଲକ ଦେଇଛନ୍ତି ଅଷ୍ଟମ ଅଧ୍ୟାୟରେ। ତାଙ୍କର ଐଶ୍ୱର୍ଯ୍ୟ ଆମେ ଏଇଥିରୁ ଜାଣିବା ଯେ ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟ ବ୍ରହ୍ମଣ ବିଦୁ, ତାଙ୍କର ଗୋଟିଏ ଦିନ ହେଉଛି 1000 ଯୁଗ, ଆମର ସହସ୍ର ଯୁଗ। ସେଇଥିରୁ ଆମେ ଜାଣିପାରିବା ତାଙ୍କର ଐଶ୍ୱର୍ଯ୍ୟ କେତେ। ଜଣେ ଆଚାର୍ଯ୍ୟ ଟିକାରେ ତାଙ୍କର ଏ କଥା କହିଛନ୍ତି। କିନ୍ତୁ ଏ ଭୌତିକ ଜଗତର ଆନନ୍ଦ ଠାରୁ ଆହୁରି 1000 ଗୁଣ ଅଧିକ ହେଉଛି ବ୍ରହ୍ମାନନ୍ଦ। ଛୋଟିଆ ଆନନ୍ଦ ନୁହଁ, ବ୍ରହ୍ମାନନ୍ଦ। ସେ ଆନନ୍ଦରେ ସେ ରତ ଥିଲେ ସନାତନ ଇତ୍ୟାଦି ଚାରି କୁମାର ବା ସୁଖଦେବ ଗୋସ୍ୱାମୀ, ମାନେ ସବୁ ଜ୍ଞାନ ଚିନ୍ତନ କରୁଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ, ବ୍ରହ୍ମାନନ୍ଦରେ ରହିଥିଲେ, ମଗ୍ନ ରହିଥିଲେ, ବହୁତ ଆନନ୍ଦ ପ୍ରାପ୍ତ ହେଉଥିଲେ। କିନ୍ତୁ ଯେତେବେଳେ ଭଗବାନଙ୍କର ଶୁଣିଲେ, ଗୁଣ ଶୁଣିଲେ, କୁହାଯାଏ 2ଟି ଶ୍ଳୋକ ରହିଛି ଭାଗବତରେ, ବ୍ୟାସଦେବଙ୍କର ଚିନ୍ତା ପଡ଼ିଗଲା କ'ଣ କରିବା। ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କଲେ, ଅନ୍ତିମରେ ରଚନା କଲେ ଭାଗବତମ। ତାଙ୍କର ଅନ୍ତିମ ଅବଦାନ ହେଉଛି ଏଇଠି ଭାଗବତମର, ଏ ଶାସ୍ତ୍ରର ଅନ୍ତିମ ଅବଦାନ ହେଉଛନ୍ତି ଭାଗବତମ। ଏ ଭାଗବତର ମହାତ୍ମା ଏଇଥିରେ ଆମେ ଜାଣିବା କେତେ ମହାତ୍ମା ରହିଛି। ତାଙ୍କର ଅନେକ ଶିଷ୍ୟ ଥିଲେ, ପୈଳ, ଜୈମିନୀ, ଇଏ ସବୁ କ'ଣ ଅଙ୍ଗିରାସ ଇତ୍ୟାଦି ବହୁତ ପ୍ରକାର, ରମାଶ୍ରମ ସୂତ ଇତ୍ୟାଦି ବହୁତ ସବୁ ଥିଲେ, ତାଙ୍କର ଶିଷ୍ୟ ଥିଲେ। ଆମର ଏ ସୂତ ଗୋସ୍ୱାମୀମାନେ ତାଙ୍କର ଶିଷ୍ୟ ଥିଲେ। କିନ୍ତୁ ସିଏ ତାଙ୍କୁ ଦେଇନଥିଲେ, ଭାଗବତମ ଦେଇନଥିଲେ। ତପସ୍ୟା କଲେ ଗୋଟେ ପୁତ୍ର ପ୍ରାପ୍ତ ହେବେ ଯିଏକି ଭାଗବତଙ୍କୁ ଧାରଣ କରିବେ। ଭାଗବତ ଧାରଣ କରିବା ପାଇଁ ମୋତେ ଶକ୍ତି ଦରକାର, ତେଣୁ ସେ ତପସ୍ୟା ସେଇଠି ବାଦରାୟଣୀ ବୋଲି ତାଙ୍କ ନାମ ହେଲା ବାଦରାୟଣୀ। ବଦରାୟଣ ବଦରାୟଣୀ ଯିଏ ରହିଛନ୍ତି ବଦ୍ରିକାଶ୍ରମରେ, ବ୍ୟାସଦେବ ତପସ୍ୟା କରିକି ପାଇଲେ, ପୁତ୍ରକୁ ପାଇଲେ ପରୀକ୍ଷିତ ମହାରାଜକୁ, ତେଣୁ ବାଦରାୟଣୀ ବାଦ ବୋଲି କୁହାଯାଉଛି। ବଦରାୟଣୀଙ୍କର ତାଙ୍କର ସେଇଠି ସେ ତପସ୍ୟାର ଫଳ ବାଦରାୟଣୀ। କିନ୍ତୁ ସିଏ ଯେତେବେଳେ ଜନ୍ମ ହେଲେ ସେ ଚାଲିଲେ ବ୍ରହ୍ମଚିନ୍ତନ କରିବା ପାଇଁ, ବ୍ରହ୍ମଚିନ୍ତନରେ ବହୁତ ଆନନ୍ଦ ରହିଛି। କିନ୍ତୁ ଯେତେବେଳେ ପରୀକ୍ଷିତ ବ୍ୟାସଦେବ ଚିନ୍ତା କରୁଛନ୍ତି, ଏ ପୁତ୍ରକୁ ମୁଁ ପାଇଲି ଆଉ ଏ ପୁତ୍ର ତ ପଳେଇଗଲା, ଭଗବାନ ପ୍ରାର୍ଥନା କରିଥିଲେ ପ୍ରଭୁ ଏଭଳି ଗୋଟେ ପୁତ୍ର ଦିଅନ୍ତୁ ଯିଏକି ଏଇ ଭାଗବତଙ୍କୁ ଧାରଣ କରିବେ। ଭାଗବତ ଶାସ୍ତ୍ର ରଚନା କରିସାରିଲା ପରେ ସେ ଦେଉଛନ୍ତି, ଚିନ୍ତା କରୁଛନ୍ତି, ତପସ୍ୟା କରିକି ପ୍ରାପ୍ତ ହେଲେ ସୁଖଦେବ ଗୋସ୍ୱାମୀଙ୍କୁ। ସୁଖଦେବ ଗୋସ୍ୱାମୀ ହେଉଛନ୍ତି ଆମର ଶ୍ରୀଶ୍ରୀମଦ ଗୌରବ ଗୋସ୍ୱାମୀ ମହାରାଜ କହନ୍ତି, ସେ ହେଉଛନ୍ତି ରାଧାରାଣୀଙ୍କର ସୁଖ, ରାଧାରାଣୀଙ୍କ ସୁଖ। ଭଗବାନଙ୍କ ଲୀଳାରେ ସେ ଅଂଶଗ୍ରହଣ କରିଥିଲେ, ରାଧାରାଣୀ ତାଙ୍କୁ ସବୁ ତାଙ୍କୁ ସବୁ ଖାଇବାକୁ ଦେଉଥିଲେ, ଏସବୁ କଥା ସବୁ ରହିଛି ସୁଖଦେବ। ସେ ସୁଖ ଭଗବାନଙ୍କ ଲୀଳା ଚାଲିଗଲା ପରେ ସିଏ ଆସିଲେ, କେଉଁଠିକି ଆସିଲେ, ଭୁବନେଶ୍ୱରକୁ ଆସିଲେ। ଭୁବନେଶ୍ୱରରେ ଶିବଜୀ ଏ କଥା କହୁଥିଲେ, ଶିବଜୀ ଏକାମ୍ର କାନରେ ଯେଉଁ ରହିଛି ସେ ଏକାମ୍ର କାନରେ ଭାଗବତଙ୍କୁ କହୁଥିଲେ। ପାର୍ବତୀଙ୍କର ଇଚ୍ଛା ହେଲା ଭାଗବତ ଶୁଣିବା ପାଇଁ, ତେଣୁ ସମସ୍ତଙ୍କୁ ବିଧାୟକ ଦିଆଗଲା, କେହି ରହିବେ ନାହିଁ, ସବୁ ଯାଅ, ଏ ଭାଗବତ ପୁରାଣ ସମସ୍ତଙ୍କୁ ଅଧିକାର ନାହିଁ, ତେଣୁ ସମସ୍ତଙ୍କୁ ବିଧାୟକ ଦିଆଗଲା। ସୁଖଦେବ ଗୋସ୍ୱାମୀ ଭାଗବତ କହୁଛନ୍ତି, ଆଉ ସେ କହିଥିଲେ, କଣ୍ଡିସନ କରିଥିଲେ, ମୁଁ କହିଲା ମାନେ ତମେ ହୁଁ ହୁଁ ମାରୁଥିବ, ତାପରେ ମୁଁ କଥା କହିବି, ଏଇଭଳି ଭାବରେ କଣ୍ଡିସନ ହେଇଥିଲା। ମୁଁ ଏ କଥାଟି ଶୁଣିଥିଲି, ବରୁଣ ମହାରାଜ କଥା କହୁଥିଲେ, ମୁଁ ଶୁଣିଥିଲି ମନ୍ଦିରରେ ଭୁବନେଶ୍ୱରରେ, ଆପଣ ଥିବେ ବୋଧେ ସେତେବେଳେ। ତେଣୁ ଏ ଯେଉଁ କହୁଥିଲେ, ମୁଁ ସେତେବେଳେ ଚିନ୍ତା କରୁଥିଲି, ମୁଁ ଟିକେ ଡେରିରେ 1993-94 ଯାଇଥିଲି ମନ୍ଦିରକୁ, ସେତେବେଳେ ମୁଁ ଚିନ୍ତା କରୁଥିଲି ଯେ ପାର୍ବତୀ ଚିନ୍ତା କରୁଥିଲେ ଶୁଣିଲା ବେଳେ ଭାଗବତ 10ମ ସ୍କନ୍ଧଟା ଶୁଣିବା, ଏବେ ଟିକେ ଢୁଳେଇ ପଡ଼ିବା, କହିକି ଢୁଳେଇ ପଡ଼ିଥିଲେ। ମୁଁ ସେତେବେଳେ ଚିନ୍ତା କରୁଥିଲି, ଯାହା ମୁଁ ଡେରିରେ ଆସିଲେ ମଧ୍ୟ ସେତେବେଳେ 9ମ ସ୍କନ୍ଧ ଚାଲିଥିଲା ଭାଗବତଙ୍କ କଥା ମହାରାଜ କହୁଥିଲେ, ଯାହା 10ମ ସ୍କନ୍ଧ ତ ଆରମ୍ଭ ହେଇନି ଆମେ ଶୁଣିବା, କିନ୍ତୁ 10ମ ସ୍କନ୍ଧ ଶୁଣିବା ସୁଯୋଗ ମିଳିଲା ନାହିଁ ତାଙ୍କଠାରୁ। ଜାଣିଲୁ ଏ ଯେଉଁ ରହିଛି, ଶିବଜୀ କଥା କହୁଛନ୍ତି, ହୁଁ ହୁଁ ଶବ୍ଦ ହେଉଛି, ଶିବ ଯେତେବେଳେ ଆଖି ଖୋଲିଲେ ଦେଖିଲେ ପାର୍ବତୀ ଘୁମଉଛନ୍ତି ଝୁଳଉଛନ୍ତି ହୁଁ କେଉଁଠି ଆସି ଦେଖିଲା ବେଳକୁ ମୁଁ ଆମ୍ବ ଗଛ ଉପରେ ଡାଳରେ ବସିଛନ୍ତି ସେ ପକ୍ଷୀଟେ ତେଣୁ ଶିବଜୀ ଗୋଡ଼େଇଲେ ତାକୁ ମାରିବା ପାଇଁ ସିଏ ଆସିକି ପହଞ୍ଚିକି ଏଇ ବ୍ୟାସଦେବଙ୍କର ପତ୍ନୀଙ୍କର ଗର୍ଭରେ ଆଶ୍ରୟ ନେଲେ ସେଇ ବ୍ୟାସଦେବ ତପସ୍ୟା କରିଥିଲେ ପୁତ୍ର ପାଇବେ ତେଣୁ ବ୍ୟାସଦେବଙ୍କୁ ଦେଲେ ଶୁକଦେବ ଗୋସ୍ୱାମୀଙ୍କୁ ଦେଲେ ଭାଗବତମ୍ ଏବଂ ସୁତ ମଧ୍ୟ ତାଙ୍କଠୁ ଶ୍ରବଣ କରିଥିଲେ କିନ୍ତୁ ଭାଗବତ ଶୁଣୁନାହାନ୍ତି କିନ୍ତୁ ଅନ୍ୟ ଶାସ୍ତ୍ର ସବୁ ଶୁଣୁଛନ୍ତି କିନ୍ତୁ ବ୍ୟାସଦେବ ଦେଲେ ସୁକଦେବ ଗୋସ୍ୱାମୀଙ୍କୁ ଦେଇଥିଲେ ଭାଗବତମ୍ ସୁକଦେବ ଗୋସ୍ୱାମୀଙ୍କ ଠାରୁ ଶ୍ରବଣ କରିଥିଲେ ସୁତ ଗୋସ୍ୱାମୀ ଯାହାବି ହଉ ଏଇ ଯେଉଁ ରହିଛନ୍ତି ଯେତେବେଳେ ଶୁଣିଲେ ଧ୍ୟାନ କରୁଥିଲେ ବ୍ୟାସଦେବ ତାଙ୍କର କେତେଜଣ ଶିଷ୍ୟକୁ ଛୋଟ ଛୋଟ ପିଲାମାନଙ୍କୁ ଏଇ ଭାଗବତମ ଶ୍ଳୋକ କେତେଟି ଶୁଣେଇ ଦେଇଥିଲେ ଭାଗବତମ ଶ୍ଳୋକ ତା ଦେହରେ ଏଇ ଦୁଇଟି ଶ୍ଳୋକ ଥିଲା ହୋ ବକେଜଂ ସ୍ତନ କାଳକୂଟଂ ଜିଘାଶୟାପାୟତ ପ୍ରିୟ ସାଧ୍ୱି ଲେଭେ ଗତିଂ ଘାତୁ ଚିତାଙ୍କ ତୋନ୍ୟଂ କଙ୍ଗବା ଦୟାଳୁଂ ଶରଣଂ ବ୍ରଜେମା ହୋ ବାକି ଏ ଯେଉଁ ଉଦ୍ଧବ କହୁଛନ୍ତି ଏଇଟା ବିଦ୍ରୋହ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଏଇଟା କୁହାଯାଇଛି ଉଦ୍ଧବ ବିଦ୍ରୋହ କହୁଛନ୍ତି ଭଗବାନ ଚାଲିଯାଇଛନ୍ତି ଭଗବାନ ବିରହରେ ତାଙ୍କର ଲୀଳାକୁ ସ୍ମରଣ କରୁଛନ୍ତି ଉଦ୍ଧବ କାନ୍ଦି କାନ୍ଦି କଥା କହୁଛନ୍ତି ଏଇଟା ବିଦ୍ରୋହଙ୍କୁ ଆଉ କିଏ ଦୟାଳୁ ଅଛନ୍ତି ବକି ଯିଏକି ସ୍ତନରେ କାଳକୁଟ ବିଷ ବୋଲିକି ଆସିଥିଲା ଏତେ ଅସାଧୁ ଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା କିନ୍ତୁ ତାଙ୍କୁ ଭଗବାନ ତାଙ୍କ ମାଆଙ୍କର ସ୍ଥାନ ଦେଲେ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା ଏହି ଶ୍ଳୋକ ଆଉ ଗୋଟେ ଏଇ ଭଗବାନଙ୍କ ଦୟା ଆଉ ଗୋଟେ ଶ୍ଳୋକ ଅଛି ଭଗବାନଙ୍କ ରୂପ ସୁନ୍ଦର ସୌନ୍ଦର୍ଯ୍ୟ ଯେତେବେଳେ ଶୁଣିଲେ ସେତେବେଳେ ସେ ସୁଖଦେବ ସୁଖଦେବ ନିରୁଧିକାର କଲେ ଏତେ ସୁନ୍ଦର ଭଗବାନ ଅଛନ୍ତି ମୁଁ ଏ ବ୍ରହ୍ମଚିନ୍ତନ କରୁଥିଲି ଏତେ କାଳରେ ତୁଚ୍ଛା ବ୍ରହ୍ମଚିନ୍ତନ କରୁଥିଲି ତେଣୁ ଆସିକରି ପିତାଙ୍କ ପାଖରୁ ଶ୍ରବଣ କଲେ ଭାଗବତଙ୍କୁ ଶ୍ରବଣ କଲେ ଏସବୁ କଥା ରହିଛି ଏଇ ଯେଉଁ ଇଏ ହେଉଛି ଅବିଶୁଦ୍ଧ ବୁଦ୍ଧ ଯେଉଁମାନେ ଜ୍ଞାନ ଚିନ୍ତନ କରନ୍ତି ଜ୍ଞାନ ଚର୍ଚ୍ଚା କରନ୍ତି ସେମାନେ ବୁଦ୍ଧି ତାଙ୍କର ଶୁଦ୍ଧ ହୋଇନାହିଁ ତେଣୁ ଯେଉଁମାନେ ଶୁଦ୍ଧ ବୁଦ୍ଧି ସେମାନେ ଭଗବାନଙ୍କର ଶରଣରେ ଯିବେ ଭଗବାନ ଭକ୍ତ ହେବେ ତେଣୁ ଏଇଠି କୁହାଯାଉଛି ଅଳ୍ପ ମେଦଶ ବୁଦ୍ଧିର ବିଭିନ୍ନ ସ୍ତର ରହିଛି ତେଣୁ ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରନ୍ତି ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହେବେ ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରିବେ ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଲେ ସେଇଟା ତେଷାଂ ସତତ ଯୁକ୍ତାଣାଂ ଭଜତାଂ ପ୍ରତିପୂର୍ବକଂ ଦଦାମି ବୁଦ୍ଧି ଯୋଗଂ ତମ ଜେନ ମା ଉପଜାନ୍ତି ତେ ଯେଉଁମାନେ ଭଗବାନଙ୍କ ସହିତ ସତତ ଯୁକ୍ତ ହୋଇଛନ୍ତି ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରିବେ ଯାହାଫଳରେ କି ତୁମେ ଆପଣ ଭଗବାନ ପାଖକୁ ଯାଇପାରିବେ ଜେନମା ଉପଜାଣନ୍ତି ତେ ଏମିତିକି ସେମାନେ ଅଜ୍ଞାନୀ ବ୍ୟକ୍ତି ହେଲେ ମଧ୍ୟ ସେମାନେ ଭଗବାନଙ୍କର କୃପାରୁ ତାଙ୍କର ଜ୍ଞାନ ଆସିଯାଏ ତେଷା ମେବାନୁକମ୍ ପାଠମ୍ ଅହମ୍ ଅଜ୍ଞାନ ଏବଂ ତମ ନାଶୟାମି ଆତ୍ମଭାବସ୍ଥ ଜ୍ଞାନ ଦିବ୍ୟେନ ଭାସ୍ୱତା ତାଙ୍କର ଯେଉଁ ଅଜ୍ଞାନତା ରହିଛି ଭଗବାନ ସେଇଟାକୁ ଦୂର କରିଦିଅନ୍ତି ଜ୍ଞାନ ରୂପକ ଆଲୋକକୁ ଜାଳି ଦିଅନ୍ତି ତାଙ୍କ ହୃଦୟରେ ଚିତ୍ତରେ ଭଗବାନ ରହିଛନ୍ତି ନା ମତ ସ୍ମୃତିର ଜ୍ଞାନ ଅପମାନଞ୍ଚ ଭଗବାନ ହୃଦୟରେ ରହିଛନ୍ତି ଜ୍ଞାନ ଦେବା ପାଇଁ କେତେ ଡେରି ହେବ ତେଣୁ ଏଠି କୁହାଯାଉଛି ଯେଉଁମାନେ ହରନ୍ତି ଅନ୍ୟ ଅଳ୍ପମେଧ ଯେଉଁମାନେ ଅଳ୍ପମେଧ ସେମାନେ ସବୁ ବିଭିନ୍ନ ପ୍ରକାର ଅଧର୍ମ ପଚିତ ବିତ୍ତମ ଅଧର୍ମ କରିକିରି ସବୁ ବିଭିନ୍ନ ପ୍ରକାର ଧନ ସଂଗ୍ରହ କରିବେ ଅଧର୍ମ ପଚିତ ବିତ୍ତମ ଅଳ୍ପମେଧ ବୁଦ୍ଧିମାନ ହେଇଥିଲେ କାହିଁକି ଅଧର୍ମ ଆଶ୍ରୟ ନେବେ ତେଣୁ ଅଧର୍ମ ପଚିତମ ବିତ୍ତମ ଏହିଭଳି ଭାବରେ ଅଧର୍ମ କାର୍ଯ୍ୟ କରି ବିଭିନ୍ନ ପ୍ରକାର କ'ଣ ସବୁ କ'ଣ ଯେଉଁ ରହିଛି ଭଗବତ ଗୀତାରେ 16 ଅଧ୍ୟାୟରେ ସବୁ କୁହାଯାଇଛି ଯେଉଁ ରହିଛି ଏସବୁ ତାଙ୍କର ଧନର ରୋଜଗାର ଏହିଭଳି ଭାବରେ ସେମାନେ ରୋଜଗାର କରନ୍ତି କିଭଳି ଭାବରେ ନା ଇଦ ମଧ୍ୟ ମୟା ଲବ୍ଧ ଏତିକି ମୁଁ ପ୍ରାପ୍ତ ହେଲି ଯେଉଁଭଳି ଭାବରେ ହେଉନା କାହିଁକି ଏଇଟି ମୁଁ ପ୍ରାପ୍ତ ହେଲି ଇଦ ମଧ୍ୟ ମୟା ଲବ୍ଧ ଇଦ ପ୍ରାପ୍ତ ମନୋରଥମ ଆହୁରି ଏଭଳି ଭାବରେ ଟଙ୍କା ରୋଜଗାର କରିବି ଇଦମ ପ୍ରାପ୍ତ ମନୋରଥମ ଇଦମ ଅସ୍ତି ତମ ପିମେ ଏଇଭଳି ଭାବରେ ଏଇଭଳି ଭାବରେ ଆହୁରି ଅଧିକ ଏଇଭଳି ଭାବରେ ଭବିଷ୍ୟତି ପୁନର୍ଧନ ଆହୁରି ଅଧିକ ଧନ ଆସିବ ଆହୁରି ଧନ ଲୋକମାନଙ୍କର କ'ଣ ଚିନ୍ତା ଆମର ଶିଶୁମନ୍ଦ ଗୌରବ ସେ ନାରାଜ କହନ୍ତି ମନି 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 ସ୍ୱିଟର ଦେନ୍ ମନି ବ୍ରାଇଟର ଦେନ୍ ସନ୍ ସାଇନ୍ କେତେ ଜଣ ପଚାରନ୍ତି ଆମେ କାହିଁକି ଜପ କରିବା, କାହିଁକି ଜପ କରିବା? ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ କାହିଁକି ଜପ କରିବା ପଚାରିନଥିଲେ, ସେ ପଚାରିଥିଲେ କ'ଣ ଜପ କରିବା? ସମସ୍ତେ କିଛି ନା କିଛି ଜପ କରୁଛନ୍ତି। ଅଥବା ପୃଚ୍ଛାମି ସଂସ୍କୃତି ଯୋଗିନାମ ପରମ ଗୁରୁ ପୁରୁଷ ସ୍ୱତବ୍ୟମ ଅଥ ଜାପ୍ୟମ, କ'ଣ ଆମେ ଜପ କରିବା ସେଇଟା କୁହନ୍ତୁ। ସମସ୍ତ ପୃଥିବୀରେ ଯେତେ ଜୀବ ଅଛନ୍ତି ସମସ୍ତେ ଜପ କରୁଛନ୍ତି, ଏମିତି କେହି ନାହିଁ କି ଜପ କରୁନାହାନ୍ତି, କିନ୍ତୁ ସେମାନେ କ'ଣ ଜପ କରିବେ ସେମାନେ ଜାଣିନାହାନ୍ତି। ଆମେ ମଧ୍ୟ ସେଇଥିଲୁ, ସେଇ ଅବସ୍ଥାରେ ଥିଲୁ, ଆମେ ତ ଜପ କରୁଥିଲୁ, ଭଗବାନଙ୍କ ନାମ ଜପ କରୁନଥିଲୁ। ଏଇ ଯେଉଁ କହିଲେ ଇଦମ୍ ଅସ୍ତି ତମ ପେ ଇଦମ୍ ଏସବୁ ପୁନର୍ଧନମ୍ ଏଇସବୁ ଯେଉଁ ରହିଛି, ଏଇସବୁ ଏଇ ଜପ ଏତିକି ଟଙ୍କା ଆମେ ପାଇଛି, ଏତିକି ଟଙ୍କା ପାଇବି, ଏତିକି ଟଙ୍କା ପାଇବି, ଏଇଭଳି ଭାବେ ଚାଲିଛି ତାଙ୍କର ପ୍ଲାନ୍ ଆଣ୍ଡ ପ୍ରୋଜେକ୍ଟ ଚାଲିଛି ସମସ୍ତଙ୍କର। କିନ୍ତୁ ଯେଉଁମାନେ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ଅଳ୍ପ ମେଧସ ଏଇଭଳି ଭାବରେ ଧନ ରୋଜଗାର କରିବେ, ଏଇଟା ପାଇଲେ ସେଇଟା ପାଇଲେ ସେଇଠି ଅସୁର ସ୍ୱଭାବ, ସେମାନେ ମଧ୍ୟ ଅସୁର ସ୍ୱଭାବ। ତେଣୁ ଯେଉଁ ରହିଛି ଷୋଡ଼ଶ ଅଧ୍ୟାୟରେ ସେଇଟା କୁହାଗଲା ନା କ'ଣ, ସେଇଟା ପ୍ରଥମେ କହିଲି ମୁଁ ଏଇଟା ମୋର ପାଇଛି ଏତିକି ପାଇଲି, ପୁଣି ପାଇବି, ପୁଣି ପାଇବି, ପୁଣି ପାଇବି, ଏଇଟା ତାଙ୍କର ଜପ ହେଉଛି। ଏଇଟା ଏଇଭଳି ଭାବରେ ସେମାନେ ଜପ କରନ୍ତି, ଅଧର୍ମ ବିତ ଅଧର୍ମ ପଚିତ ବିତମ, ହଁ ଧନ ରୋଜଗାର କରିବା ପାଇଁ ସେମାନେ ଦେଖିବେ ଧର୍ମ କ'ଣ ଅଧର୍ମ କ'ଣ। ହଁ କେତେ ଜଣ ଜାଣିଛନ୍ତି ଧର୍ମ ଆଉ ଅଧର୍ମ ଭିତରେ କ'ଣ ଜାଣିଛନ୍ତି, ତଫାତ କ'ଣ ଜାଣିଛନ୍ତି, ଅଧର୍ମ ଧର୍ମ ଧର୍ମ ବିଷୟରେ କେତେ ଜଣ ଜାଣିଛନ୍ତି, ଧର୍ମ କ'ଣ ଅଧର୍ମ କ'ଣ। ଏଇଟା କୁହାଯାଇଛି ଉପଦେଶ ଅନୁଯାୟୀ କ'ଣ ଏଇଟା ଗୋଟେ ରହିଛି, ଆହାର ନିଦ୍ରା ଭାଇ ମୈଥୁନଞ୍ଚ ସାମାନ ଏତ ପଶୁ ବି ନାରାୟଣ, ଯେଉଁ ରହିଛି ଏଇଟା କେଉଁଥିରେ କୁହାଯାଇଛି, ହିତୋପଦେଶ, ହିତୋପଦେଶରେ କୁହାଯାଇଛି ଯେଉଁ ପଶୁ ଏବଂ ମନୁଷ୍ୟ ଭିତରେ ସବୁକିଛି ସମାନ ରହିଛି, ଆହାର ନିଦ୍ରା ଭାଇ ମୈଥୁନ, ଏଇ ଚାରୋଟି ଜିନିଷ ତାଙ୍କର ସମାନ ଆମର ରହିଛି, ଏକା ଜିନିଷ ରହିଛି। ହେ ମନୁଷ୍ୟ ମଧ୍ୟ କୁହାଯାଏ ଇଏ ହେଉଛି ଗୋଟେ ସୋସିଆଲ ଆନିମଲ, ସାମାଜିକ ପଶୁ, ଯଦି ଏଇ ଚାରୋଟି ଭିତରେ ରହିଲା ତାହେଲେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ ମଧ୍ୟ ସେ ପଶୁ। କିନ୍ତୁ ଧର୍ମଙ୍ଗୀ ତେସାଂ ଅଧିକ ବିଶେଷ ଧର୍ମେଣ ହୀନା ପଶୁ ବି ସମାନ, ଧର୍ମ ଯଦି ନାହିଁ ମାନେ ସେ ପଶୁ, ଧର୍ମ ଯେଉଁମାନେ ଧର୍ମ କହିଲେ ଧର୍ମ ଯେଉଁମାନେ ଆରମ୍ଭ କରୁଛନ୍ତି ଅର୍ଥାତ୍ ବ୍ରହ୍ମ ଜିଜ୍ଞା ସେଇଠୁ ଧର୍ମ ଆରମ୍ଭ ହେବ। ଧର୍ମ ବହୁତ ସୂକ୍ଷ୍ମ ତତ୍ତ୍ୱ ରହିଛି ଧର୍ମର ତତ୍ତ୍ୱ, ମହାଜନମାନେ ସେ ଧର୍ମକୁ ତତ୍ତ୍ୱ ଜାଣନ୍ତି, ଏମିତିକି ମୁନି ଋଷିମାନେ ମଧ୍ୟ ଜାଣିପାରନ୍ତି ନାହିଁ କ'ଣ ଧର୍ମ। ଆମେ ଶୁଣୁଥିଲେ ପାଠ ଆମେ କରାହଉଥିଲା ସେଟା କଥା କୁହାଯାଉଥିଲା, ଯେଉଁ ରହିଛନ୍ତି ଋଷି ଜଳ ଭିତରେ ତପସ୍ୟା କରୁଥିଲେ 10,000 ବର୍ଷ ତଳେ ତପସ୍ୟା କଲେ, କ'ଣ ତାଙ୍କ ନା ଯେଉଁ 10,000 ବର୍ଷ ତପସ୍ୟା କଲେ କିନ୍ତୁ ଜାଣିପାରିଲେନି କ'ଣ ଧର୍ମ, କ'ଣ ତାଙ୍କ ନା ସୌଭରୀ, ସୌଭରୀ ଦେଇଦେଲେ ଅଭିଶାପ ଦେଇଦେଲେ ଗରୁଡ଼ଙ୍କୁ, ଏତେ ଶକ୍ତି ରହିଛି ଅଭିଶାପ ଦେଇଦେଲେ, ମାଛ ଖାଇବାଟା ମାଛକୁ ରକ୍ଷା କରିବା ମୋର ଧର୍ମ, ତେଣୁ ଗରୁଡ଼ଙ୍କୁ ମଧ୍ୟ କରିଦେଲେ ଅଭିଶାପ ଦେଇଦେଲେ ତୁମେ ଯଦି ଆଉ ଖାଇବ ନେକ୍ସଟ ଟାଇମ୍ ଖାଇଲେ ତୁମେ ମୃତ୍ୟୁବରଣ କରିବ, ଗରୁଡ଼ ଆଉ ଗଲେ ନାହିଁ। ସେଇ ସେଇ ଶ୍ଳୋକର ଭାଷାରେ ହରିଶୁର ସେବତା କହୁଛନ୍ତି ଧର୍ମର ତତ୍ତ୍ୱ ବହୁତ ଗଭୀର, ଆଉ ସାଧାରଣ ଲୋକ କ'ଣ ବୁଝିବେ, ଅନ୍ୟମାନଙ୍କ କଥା କ'ଣ କହିବା, ଏମିତିକି ଯମରାଜ ଧର୍ମରାଜଙ୍କ ଦୂତମାନେ ମଧ୍ୟ ଜାଣିପାରିଲେଣି ଷଷ୍ଠ ସ୍କନ୍ଦରେ ସେଇଟା ବର୍ଣ୍ଣନା କରାଯାଇଛି ଧର୍ମ କ'ଣ। ଯେତେବେଳେ ବିଷ୍ଣୁ ଦୂତମାନେ ପଚାରିଲେ ଜୁଏଂ ଭାଇ ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶ କାରଣ ଭୂତଂ ଧର୍ମସ୍ୟ ନ ତତ୍ତ୍ୱମ୍ ଯତ୍ର ଧର୍ମସ୍ୟ ଲକ୍ଷଣମ୍, ଧର୍ମ କ'ଣ କୁହ, ଆମେ ତୁମେ ଯଦି କହୁଛ ତୁମେ ଧର୍ମରାଜଙ୍କ ଦୂତ ଧର୍ମ କ'ଣ କୁହ, ଧର୍ମ କଥା କହିଦେଲେ ସେ ବେଦ ପ୍ରଣୀତ ଧର୍ମ, ବେଦରେ ଧର୍ମ କୁହାଯାଇଛି। ଅର୍ଜୁନ କହିଲେ ନା ମୁଁ ତାଙ୍କୁ ମାରିବି, ଅଧର୍ମ କାର୍ଯ୍ୟ କରିବି ମୁଁ, କ'ଣ ଜ୍ଞାନ ନାହିଁ ମୁଁ ଅଧର୍ମ କରିବି, ଏଭଳି ଭାବରେ ସବୁ କହୁଥିଲେ, ଧର୍ମ ତତ୍ତ୍ୱ ସବୁ ଜାଣିଥିଲେ ସିଏ। କିନ୍ତୁ ଯେଉଁ ଧର୍ମରାଜଙ୍କ ଦୂତମାନେ ଯେତେବେଳେ କହିଦେଇଗଲେ ଧର୍ମ ଏଇସବୁ ଧର୍ମ ଏଇଭଳି ଭାବରେ ଧର୍ମ ଏଇସବୁ ପ୍ରକାର ଅଧର୍ମ କରିଛି, ଅଜାଙ୍ଗଳ ସବୁ ପ୍ରକାର ଅଧର୍ମ କରିଛି, ଏଇସବୁ ଲିଷ୍ଟ କହିଦେଲେ ଏତିକି 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 ଅଧର୍ମ ସବୁ କରିଛି ସିଏ, ବହୁତ ବଡ଼ ତାର ପାଇଁ ନର୍କ ସବୁ ରହିଛି, ସବୁ ଦଣ୍ଡ ପାଇବ ସିଏ। ତେଣୁ ବିଷ୍ଣୁ ଦୂତମାନେ ସେଇଠି କହିଲେ ଷଷ୍ଠ ସ୍କନ୍ଦରେ ଏଇଟା ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ, କହିଲେ କହିଲେ ଅୟମ୍ ହି କୃତ ନିର୍ଦ୍ଦେଶ ଯତ୍ ବ୍ୟାଧାର କ'ଣ ତମେ ଯେଉଁ କହୁଛ ଧର୍ମ କହୁଛ ତମେ ଧର୍ମ ବୋଲି କହୁଛ ଧର୍ମରାଜ ବୋଲି ତମେ ପ୍ରକୃତ ଧର୍ମ ଜାଣିନ ପ୍ରକୃତ ଧର୍ମ କ'ଣ ଜାଣିନ ହଁ ସେମାନେ ଆଶ୍ଚର୍ଯ୍ୟ ହେଇଗଲେ କ'ଣ ଆମେ ତ ବେଦରୁ କହିଲୁ ଆମେ କିଛି ଭୁଲ ହେଲାନି ତ ଆମର ବେଦ କଥା ସବୁ କହିଛୁ କିଛି ଭୁଲ କହିନାହୁଁ ତେଣୁ ସିଏ କହିଲେ ଅୟଂ ହିଁ କୃତ ନିର୍ବେଶ କ'ଣ ଜନ୍ମ କୋଟି ଆମେ ସାହି ତୁମେ ଗୋଟିଏ ଜନ୍ମର କହିଲ ଅଧର୍ମ ଏସବୁ ଏହା କଲା ଏହା କଲା କିନ୍ତୁ କୋଟିଏ ଜନ୍ମରେ ମଧ୍ୟ ଅଧର୍ମରୁ ସେ ମୁକ୍ତ ହୋଇଗଲା କେମିତି ନା ଯତ୍ ବ୍ୟାଧାର ବିବସୁ ଜମେ ତୁମେ ଯେତେବେଳେ ତାଙ୍କୁ ଜମ ପାହାସ ଲଗେଇକି ଟାଣୁଥିଲ ସେତେବେଳେ ସେ କ'ଣ କହୁଥିଲା ନା ପୁଅକୁ ଡାକିଥିଲା ନାରାୟଣ ନା ସିଏ ହେଉଛି ଭଗବାନଙ୍କ ନାମ ନାମ ସୁସ୍ଥାନ ଘରେ ଭଗବାନଙ୍କର ନାମ ସିଏ ଏଭଳି ଭାବେ ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ଧର୍ମର ତତ୍ତ୍ୱ ବହୁତ ଗଭୀର ଆଉ ସାଧାରଣ ଲୋକମାନେ କ'ଣ ବୁଝିବେ ନ ଭାଇ ବିଧ ରୋଷେଇ ନା ବି ଦେବା ଋଷିମାନେ ଜାଣିପାରିବେ ନାହିଁ ଦେବତାମାନେ ଜାଣିପାରିବେ ନ ଶୁଦ୍ଧ ମୁଖ୍ୟା ଅସୁରା ମନୁଷ୍ୟ କୁତନୁ ବିଦ୍ୟା ଧରିତାର ନା ଦେହ ଏମାନଙ୍କ କଥା କ'ଣ କହିବା ଇଏ କ'ଣ ଜାଣିବେ ଧର୍ମ ଭଗବାନ ସେଥିପାଇଁ ଆସନ୍ତି ଧର୍ମ ସ୍ଥାପନ କରନ୍ତି ଯେଉଁଠି ଧର୍ମ ଭଗବତ ଗୀତାରେ ଭଗବାନ କହିଲେ ଇଏ ହେଉଛି ଧର୍ମ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକମ୍ ଶରଣ ବ୍ରଜ ଇଏ ହେଉଛି ଧର୍ମ ଭଗବାନଙ୍କ ଶରଣରେ ଯିବା ହିଁ ହେଉଛି ଧର୍ମ ଆଉ ଭଗବାନଙ୍କ ଶରଣରେ ନ ଯାଇ ଯେତେ ତଥାକଥିତ ଧର୍ମ କର ସେ ପାପରେ ପରିଣତ ହୋଇଯିବ ଆଉ ଭଗବାନଙ୍କୁ ଭଗବାନ ପାଇଁ ଯଦି କିଛି ଯେତେ ପାପ କାର୍ଯ୍ୟ କରେ ସେ ପୁଣ୍ୟରେ ପରିଣତ ହୋଇଯିବ ଏ ଗୋଟେ ଶ୍ଳୋକ ଅଛନ୍ତି ମନ ନିମିତ୍ତ କିରେ ପାପ ଧର୍ମ କଳ୍ପତେ ଭଗବାନ ପାଇଁ ଯଦି ଅର୍ଜୁନ ଭଗବାନ କହିଲେ ଯୁଦ୍ଧ କର ଭଗବାନ ଯୁଦ୍ଧ କଲେ ଅର୍ଜୁନ ସମସ୍ତଙ୍କୁ ମାରିଦେଲେ କିନ୍ତୁ ତାଙ୍କର କ'ଣ ଅଧର୍ମ ହେଲା ପାପ ହେଲା ଭଗବାନ ଶ୍ରେଷ୍ଠ ସ୍ଥିତି ସେ ପ୍ରାପ୍ତ ହେଲେ ଭଗବାନ ଶ୍ରେଷ୍ଠ ଭକ୍ତ ହୋଇଗଲେ ଏଇଭଳି ଭାବରେ ଯାଇଛି ଅଧର୍ମ କେତେଜଣ ଜାଣିଛନ୍ତି କେଉଁଟା ଧର୍ମ କେଉଁଟା ଅଧର୍ମ ଆଉ କେତେଜଣ ଜାଣିଛନ୍ତି ମଧ୍ୟ ଜାଣିକିରି ମଧ୍ୟ ଏଇଟା ଅଧର୍ମ ଜାଣିକିରି ମଧ୍ୟ ସେସବୁ କରନ୍ତି ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନ ପଚାରିଲେ କାହିଁକି ଲୋକ ଅଧର୍ମ କରୁଛନ୍ତି ଅଥ କେ ନ ପ୍ରୟୁକ୍ତ ପାପଂ ଚରତି ପୁରୁଷ କାହିଁକି ଲୋକମାନେ ଅଧର୍ମ କରୁଛନ୍ତି ଅନିଚ୍ଛନ୍ନ ବି ଯଦିଓ ଜାଣିଛନ୍ତି ଏଇଟା ଅଧର୍ମ କିନ୍ତୁ ତଥାପି ସେ କରୁଛନ୍ତି ବଢ଼ାଧିବ ତାଙ୍କୁ ଯେମିତି ଜବରଦସ୍ତି କିଏ ସେଥିରେ ନିଯୁକ୍ତ କରୁଛି ଭଗବାନ ସେଇଟା କହିବେ ତାର ଉତ୍ତର ଦେବେ କାମ ଏ ସେ କ୍ରୋଧ ଏ ସେ ରଜଗୁଣ ସମୁଦ୍ଭବ କାରଣ ହେଉଛି ରଜଗୁଣ ଗୁଣ ପ୍ରଭାବ ସେସବୁ କାର୍ଯ୍ୟ କରୁଛନ୍ତି ଜଣେ ଚାହିଁଲେ ମଧ୍ୟ ଚାହିଁ ନା ଏଇଟା କରିବା ନାହିଁ ଜାଣିକିରି ମଧ୍ୟ କରିପାରୁନାହିଁ ତେଣୁ ଏହି ଅଧର୍ମ ଯେଉଁମାନେ କ'ଣ ଅଳ୍ପ ମେଧସ ଅଳ୍ପ ବୁଦ୍ଧିମାନ ବ୍ୟକ୍ତି ସେମାନେ ବିଭିନ୍ନ ପ୍ରକାର ଅଧର୍ମ ଆଚରଣ କରିକିରି ଧନ ରୋଜଗାର କରନ୍ତି ଅଧର୍ମ ପଚିତଙ୍କ ବିତଂ ହରନ୍ତି ଅନ୍ୟ ଅଳ୍ପ ମେଧସ ଅନ୍ୟମାନେ ସେ ଧନକୁ ହରଣ କରିନିଅନ୍ତି ଏଇ ଉଦାହରଣ ଦିଆଯାଏ ସର୍ପର ଉଦାହରଣ ଦିଆଯାଏ ସର୍ପ ଆଜି ଆସିଥିଲା ଆମ ଗତକାଲି ପରଦିନ ଯେଉଁ କ୍ଲାସ୍ରେ ସର୍ପ ଆସିଥିଲା ସର୍ପ କ'ଣ କରିବ ମୂଷା ବହୁତ ପରିଶ୍ରମ କରିକିରି ଅଧର୍ମ ନୁହଁ ସେ ଧର୍ମ କାର୍ଯ୍ୟ କରୁଛି ଧର୍ମ କରିକି ସେ ତାର ଘର ତିଆରି କଲା ସେଟା ଅଧର୍ମ କରିନି ସିଏ ପଶୁପକ୍ଷୀ କୀଟପତଙ୍ଗ ଆଙ୍କର ଅଧର୍ମ କିଛି ନାହିଁ ସେ ଯାହା କରିବେ ସେଥି କିଛି ତାଙ୍କ ବିଚାର ହେବ ନାହିଁ ବିଚାର ଆସେ ମନୁଷ୍ୟ ସ୍ତରରେ ମନୁଷ୍ୟ ଭୁଲ କଲା କି ଠିକ୍ କଲା ବିଚାର ହେବ ପଶୁପକ୍ଷୀ କ'ଣ କଲେ ସେଇଟା ବିଚାର ହେବ ନାହିଁ ତେଣୁ ଯାହା ବି ହଉ ସେ ଯେଉଁ ଘର କରିଛି ହଁ ସର୍ପ ଯିବ ସେଇ ତା ଭିତରେ ପଶିକିରି ସେ ବିଲ ଭିତରେ ପଶିକିରି ସେ ମୂଷା ଖାଇବ ସେଠି ରହିବ ଆରାମରେ ସେଇଭଳି ଭାବରେ ଏ ଯେଉଁ ଅଧର୍ମ ଅଧାର୍ମିକ ବ୍ୟକ୍ତିମାନେ ବହୁତ କଷ୍ଟ କରିକିରି ବହୁତ ପରିଶ୍ରମ କରିକିରି ଧର୍ମ ରୋଜଗାର କଲେ ଅଳ୍ପ ବୁଦ୍ଧିମାନ ସେମାନେ ତେଣୁ ଇଏ ଆମର ରହିଛି ଦତ୍ତାତ୍ରେୟଙ୍କର ଇଏ ହେଉଛି ଚବିଶ ଗୁରୁ ଭିତରେ ଜଣେ ଗୁରୁ ଇଏ ମହୁମାଛି ମହୁମାଛି ତାଙ୍କ ଗୁରୁ ମହୁମାଛି ବହୁତ ସବୁ ସଞ୍ଚୟ କରି ରଖିବ ସେ କିଛି ଚାହିଁଥିଲେ ପିଇ ଦେଇଥାନ୍ତା ପିଇବନି ରଖିବୁ ରଖିବ ମହୁ କରିକି ଫଣାରେ ରଖିବ ମହୁ ଫଣାରେ ରଖିବ ପିଇବ ବୋଲି ଚିନ୍ତା କରି ରଖିବ ପିଇବ ବୋଲି ଚିନ୍ତା କରି ରଖିବ କିନ୍ତୁ ପିଇବା ପୂର୍ବରୁ ସେ ଆଉ ପିଇପାରିବ ନାହିଁ ଅନ୍ୟମାନେ ଆସି ନେଇଯିବେ ସେଇଟାକୁ ଅଧର୍ମା ଅନ୍ୟ ସେମାନେ ବୁଦ୍ଧିମାନ ଯେଉଁମାନେ ଧନକୁ ନେଇଯାଆନ୍ତି ସେମାନେ ବୁଦ୍ଧିମାନ ପ୍ରଭୁପାଦ ମହାରାଜ କହନ୍ତି ଆମର ଯଦି ଆମର ପକେଟରୁ କିଛି ନେଇଗଲା ହେଇ ପିକ୍ ପକେଟ୍ ଆସିଗଲା ଚୋରା ଆସିଗଲା ସାବଧାନ ସବୁଟା ଦେଖିବ ପିକ୍ ପକେଟ୍ ସବୁ ଲେଖା ହେଇଥିବ କିନ୍ତୁ ଆମର ପତ୍ନୀ ପୁତ୍ର ଏମାନେ ଯଦି ନେଇଯିବେ ସେଇଟା ବହୁତ ଆନନ୍ଦ ରୂପାଲ ମହାରାଜ କହିଛନ୍ତି ତାଙ୍କ ସ୍ଥାନରେ। ଯାହାବି ହଉ ଏଇଭଳି ଭାବରେ ସମ୍ଭୋଜନିଆ, ସମ୍ଭୋଜନିଆ କହିଲେ ଭୋଜନ, ଭୋଜନ କରୁଛନ୍ତି ଯେ ପାଖରେ ବସିକିରି ସମ୍ଭୋଜନିଆ ପାଖରେ ରହିକିରି ସେମାନେ ଭୋଜନ କରୁଛନ୍ତି। ସମ୍ଭୋଜନିଆ ଏତେ ନିଜର ବ୍ୟକ୍ତି ସମ୍ଭୋଜନିଆ ପଦେଶେଇ ବହୁତ ପ୍ରକାର ଏଇଭଳି ଭାବରେ ତୁମକୁ କହିବେ, କଥା କହିବେ, ମାନେ ମିଠା ମିଠା କଥା କହିବେ, କହିକି ତୁମକୁ ଧନ ଟନ ନେଇଯିବେ ଗଲା। ସମ୍ଭୋଜନ ତ ପାଖେ ବସିକି ଖୁଆଇବେ, ତାଙ୍କୁ ଖୁଆଇବେ ପିଆଇବେ ସବୁ କହିବ, କଥା କହିବ, ସୁନ୍ଦର କଥା କହିକିରି ତୁମକୁ ଧନ ନେଇଯିବେ। ସମ୍ଭୋଜନିଆ ଜଳା ନେଇବ ଜଳ କଷ, ଜଳ ଯଦି ଜଳ ଯେଉଁ ରହିଛି ମତ୍ସ୍ୟଜୀବ ଜଳଜୀବ ରହିଛନ୍ତି ମତ୍ସ୍ୟଜୀବ, ମତ୍ସ୍ୟମାନଙ୍କୁ ଉଦାହରଣ ଦିଆଯାଏ, ମତ୍ସ୍ୟମାନେ ଯଦିଓ ଅଳ୍ପ ଜଳରେ ରହିଛନ୍ତି, ଶରତ ଋତୁ ଆସିଗଲେ ଜଳ ସବୁ ଶୁଖିଯିବ ଆଉ ଅଳ୍ପ ଜଳ ରହିବ, ତେଣୁ ତାଙ୍କର ଜଳ ନିଜେ ଚଳିବାଟା ମୁସ୍କିଲ ହୋଇଯିବ, କିନ୍ତୁ ତା ଦେହରେ ତାଙ୍କର ପିଲା ଛୁଆ ସବୁ ହୋଇକି ସେମାନେ ମଧ୍ୟ ସେ ଜଳ ପାନ କରୁଛନ୍ତି, ବ୍ୟବହାର କରୁଛନ୍ତି, ଜଳକୁ ପରିଷ୍କାର କରୁଛନ୍ତି, କିନ୍ତୁ ତଥାପି ସେହିଭଳି ଭାବରେ ଜଳ ଆଣିବ ଜଳ କଷ ସବୁ ନେଇଯାଉଛନ୍ତି। ସେହିଭଳି ଭାବରେ ଆମର ସବୁ ଆମେ ଭାବୁଛୁ ଏମାନେ ସବୁ ନିଜର ବ୍ୟକ୍ତି, କିନ୍ତୁ ସେମାନେ ମଧ୍ୟ ତୁମର ଧନକୁ ଅପହରଣ କରିନେବେ। ଏଇ ବହୁତ ସୁନ୍ଦର କଥାଟି ରହିଛି ଏକାଦଶ ତେଇଶ ଅଧ୍ୟାୟରେ, ଏ ଅବନ୍ତୀର ବ୍ରାହ୍ମଣ ଏଇ ଶ୍ଳୋକଟି କହିଥିଲେ, ତାଙ୍କର ସବୁ ଧନ ନେଇଗଲେ ସମସ୍ତେ, ତାଙ୍କ ପିଲା ଛୁଆ ସବୁ ବହୁତ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ସେ ଧନ ଖର୍ଚ୍ଚ କରୁନଥିଲେ, କୃପଣ ବ୍ୟକ୍ତି ଥିଲେ, ଆଉ ତାକୁ ସବୁ ନେଇଗଲେ, ସବୁ ଧନ ସବୁ ଚାଲିଗଲା, ଚାଲିଗଲା ପରେ ସେ ଗୋଟେ ସନ୍ନ୍ୟାସ ହୋଇଗଲେ। ଆମ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଲେ ସେ ଯେଉଁ ସଙ୍ଗୀତଟି ଗାନ କରୁଥିଲେ ସେଇ ସଙ୍ଗୀତ ଗାନ କରିକି ଚାଲିଥିଲେ ବୃନ୍ଦାବନ ଅଭିମୁଖେ। ଏକାଦଶ ସ୍କନ୍ଦ ତେଇଶ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଆମର ସମୟ ହୋଇଗଲାଣି। ଯାହାକୁ ଏଇଭଳି ଭାବରେ ଉଦ୍ଧବ ସରି ଅକ୍ରୁର ଦେଉଛନ୍ତି ଧୃତରାଷ୍ଟ୍ରଙ୍କୁ, ଯେତେ ଜ୍ଞାନ ଦେଲେ ମଧ୍ୟ ସେ ଶୁଣିବେ କି ଆ ପରେ ନା କେଉଁଠି ଆସିବେ ସେ କହିବେ, ତାଙ୍କର କଥା କହିବେ, ଆଉ କେତେ ଶ୍ଳୋକ ଅଛି ତାପରେ ଧୃତରାଷ୍ଟ୍ର କହିବେ। ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌର ଭକ୍ତ କି ଦାୟ ଗୌର ପ୍ରେମାନନ୍ଦୀ ବି ଜୟ ଶ୍ରୀ ଗୋପାଳ ମହାରାଜ କି।